ଆଜିଠାରେ ଉପସ୍ଥିତ ଭକ୍ତ ସଜ୍ଜନ ବୃନ୍ଦ ଏବଂ ମାତୃବୃନ୍ଦ, ଆମେ ଗତକାଲି ଧ୍ରୁବ ମହାରାଜଙ୍କର ବିମାତା ସୁରୁଚିଙ୍କ ଦ୍ୱାରା ଅପମାନିତ ହେବା ଏବଂ ନିଜ ମାତା ସୁନୀତିଙ୍କଠାରୁ ସାନ୍ତ୍ୱନ ପ୍ରାପ୍ତ ହୋଇ ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ଉପଦେଶ ପ୍ରାପ୍ତ ହେବା କଥା ଶ୍ରବଣ କରୁଥିଲେ, ଯେ ମାତା ସୁନୀତି ଯିଏକି ଭଗବାନ କୃଷ୍ଣଙ୍କର ପରମ ଭକ୍ତ ଥିଲେ, ସେ ନିଜର ପୁତ୍ର ଧ୍ରୁବଙ୍କୁ ଉପଯୁକ୍ତ ଉପଦେଶ ପ୍ରଦାନ କରିଛନ୍ତି। ତାର ଅର୍ଥ ହେଲା ସେ ଉପଯୁକ୍ତ ମାତାଙ୍କର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି ଯେ ସେ ବ୍ୟକ୍ତି ପିତା ହେବା ଉଚିତ ନୁହେଁ, ବା ମାତା ହେବା ଉଚିତ ନୁହେଁ, ବା ଗୁରୁ ହେବା ଉଚିତ ନୁହେଁ, ବା ପତି ହେବା ଉଚିତ ନୁହେଁ। ଯଦି ତାଙ୍କ ଉପରେ ନିର୍ଭର କରୁଥିବା ବ୍ୟକ୍ତିମାନଙ୍କୁ ସେମାନେ ମୃତ୍ୟୁ କବଳରୁ ରକ୍ଷା କରି ନପାରନ୍ତି, ସେଥିପାଇଁ ମାତା ସୁନୀତି ନିଶ୍ଚିତ ଭାବରେ ଏଠାରେ ନିଜର ପୁତ୍ର ଧ୍ରୁବଙ୍କୁ ଭଗବାନ ବିଷ୍ଣୁଙ୍କର ଆରାଧନା କରିବା ପାଇଁ ଉପଦେଶ ପ୍ରଦାନ କରି ଏକ ଉପଯୁକ୍ତ ମାତାର କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି। ମାତା ସୁନୀତି ଜାଣିଛନ୍ତି ଯେ ଭଗବାନ ବିଷ୍ଣୁ ବା କୃଷ୍ଣ ହିଁ ଏକମାତ୍ର ବ୍ୟକ୍ତିର ଦୁଃଖକୁ ଦୂର କରିବା ପାଇଁ ସମର୍ଥ। ଏ ସଂସାରରେ ଆଉ କେହି ନାହାନ୍ତି ଯିଏକି ବ୍ୟକ୍ତିର ଦୁଃଖକୁ ଦୂର କରିପାରିବ, କିନ୍ତୁ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଆରାଧନା କରିବାକୁ ହେଲେ ବ୍ୟକ୍ତି ଯେ ନିର୍ମତ୍ସର ହେବ ତାହା ଏକ ଆବଶ୍ୟକତା। ହୁଏତ ଜଣେ ଭଗବାନ ବିଷ୍ଣୁଙ୍କର ଆରାଧନା କରିବାକୁ ଯାଉଛି ବା ଆରାଧନା କରୁଛି, କିନ୍ତୁ ହୃଦୟରେ ସେ ଯଦି କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟକୁ ଧରି ରଖିଛି, ହୃଦୟକୁ ଶୁଦ୍ଧ କରିନି, ତାହେଲେ ସେ ଭଗବାନ ବିଷ୍ଣୁଙ୍କର କୃପା ବା କୃଷ୍ଣଙ୍କର କୃପାକୁ ପ୍ରାପ୍ତ ହୋଇପାରିବ ନାହିଁ। ସେଥିପାଇଁ ଆମର ହୃଦୟକୁ ଶୁଦ୍ଧ କରିବାକୁ ହେବ। ତେଣୁ ସର୍ବପ୍ରଥମେ ମାତା ସୁନୀତି ଧ୍ରୁବଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ମା ଅମଙ୍ଗଳଂ ମସ୍ତା, ଯେ ହେ ତାତ ହେ ବତ୍ସ, ତୁମେ ବିମାତାଙ୍କର ଅମଙ୍ଗଳ କାମନା କରିବ ନା। କାରଣ ସାଧାରଣ ଭାବରେ ସଂସାରରେ ଦେଖାଯାଏ ଯେ ଯଦି କୌଣସି ବ୍ୟକ୍ତି ଆମକୁ କଷ୍ଟ ପ୍ରଦାନ କରୁଛି ବା ଦୁଃଖ ପ୍ରଦାନ କରୁଛି, ଆମର ଅମଙ୍ଗଳ ଚିନ୍ତା କରୁଛି, ଆମେ ପ୍ରତିକ୍ରିୟାଶୀଳ ହୋଇ ସେ ବ୍ୟକ୍ତିର ଅମଙ୍ଗଳ ଚିନ୍ତା କରିଥାଉ ବା ସେ ବ୍ୟକ୍ତି କିପରି ଦୁଃଖପ୍ରାପ୍ତ ହେବ ସେଥିପାଇଁ ଚେଷ୍ଟା କରିଥାଉ। ଏହା ହେଉଛି ସଂସାରର ରୀତି। କିନ୍ତୁ ଯେ କୃଷ୍ଣ ଭକ୍ତ ବୈଷ୍ଣବ, ସେ କେବେ ପ୍ରତିକ୍ରିୟାଶୀଳ ହେବନି, ସେ ଅନ୍ୟ ଜୀବମାନଙ୍କ ପ୍ରତି ଈର୍ଷା ପରାୟଣ ହେବ ନାହିଁ, କାମ କ୍ରୋଧ ଲୋଭ ମୋହ ମଦ ମାତ୍ସର୍ଯ୍ୟଠାରୁ ଦୂରରେ ରହିବ। ତେଣୁ ସେଥିପାଇଁ କୁହାଯାଇଛି ବୈଷ୍ଣବ ବଡ଼ ଉଦାର, ଉଦାର ଚେତା। ଏବଂ ସେତେବେଳେ ଜଣେ ବୈଷ୍ଣବ ହୋଇପାରିବ, ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଭକ୍ତ ହୋଇପାରିବ, ଯେତେବେଳେ ତାର ହୃଦୟରେ ସେ ବିନମ୍ରତା ଭାବ ପୋଷଣ କରିବ। ସେଥିପାଇଁ ଶ୍ରୀ ଚୈତନ୍ୟ ମହାପ୍ରଭୁ ଉପଦେଶ ପ୍ରଦାନ କରି କହିଛନ୍ତି, ତୃଣାଦପି ସୁନିଚେନ ତରୋରପି ସହିଷ୍ଣୁଆ ଅମାନିନା ମାନଦେନ କୀର୍ତ୍ତନୀୟ ସଦା ହରି। ଯେ ବ୍ୟକ୍ତି କେତେବେଳେ ଭଗବାନ ହରିଙ୍କର କୀର୍ତ୍ତନ କରିପାରିବ, ନାମ କୀର୍ତ୍ତନ, ଯେତେବେଳେ ସେ ତୃଣାଦପି ସୁନିଚ ନ ହେବ, ଅର୍ଥାତ୍ ତୃଣ ଘାସ ରାସ୍ତାରେ ପଡ଼ିଛି, ରାସ୍ତାରେ ଉଠିଛି ଘାସ, ଅନେକ ଲୋକ ପାଦ ଦେଇ ତା ଉପରେ ଯାଉଛନ୍ତି, ଭାଷା ଏସବୁ ସହ୍ୟ କରୁଛି, କୌଣସି ପ୍ରତିବାଦ କରୁନି, କିନ୍ତୁ ଆମ ଉପରେ ଯଦି କେହି ପାଦ ରଖିଯାଏ ତାହେଲେ ତୁରନ୍ତ ଆମେ ପ୍ରତିବାଦ କରିବା, ସଙ୍ଗେ ସଙ୍ଗେ ତା ସହିତ କଳହ ଝଗଡ଼ା କରିବା ପାଇଁ ପ୍ରସ୍ତୁତ ହୋଇଯିବା। ତେଣୁ ସେ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ତୃଣାଦପି ସୁନିଚୟନ, ଘାସଠାରୁ ଆହୁରି ଜଣେ ନିଜକୁ ନୀଚ ବୋଲି ଜ୍ଞାନ କରିବ, ମନରେ କେବେ ବି ଅହଙ୍କାରକୁ ସ୍ଥାନ ଦେବ ନାହିଁ। ଏହି ଅହଙ୍କାର ହିଁ ଆଧ୍ୟାତ୍ମିକ ମାର୍ଗରେ ପ୍ରଗତିର ବହୁତ ବଡ଼ ବାଧା। ତେଣୁ ଭଗବାନ କୃଷ୍ଣ ଭକ୍ତର ଅନ୍ୟ ଅପରାଧକୁ ସହନ କରିପାରନ୍ତି, କିନ୍ତୁ ଅହଙ୍କାରକୁ ସହନ କରିପାରନ୍ତି ନାହିଁ, କାରଣ ସେ ଜାଣନ୍ତି ଯେ ଅହଙ୍କାର ଭକ୍ତର ଭକ୍ତି ପଥରେ ବାଧା ସୃଷ୍ଟି କରେ। ତେଣୁ ଯାହା ଉପରେ ଭଗବାନ କୃଷ୍ଣ କୃପା କରନ୍ତି, ଯେଉଁ ଭକ୍ତ ଉପରେ, ତାର ଅହଙ୍କାରକୁ ଦୂରୀଭୂତ କରିବାର ବ୍ୟବସ୍ଥା କରିଥାନ୍ତି, ଯେ କିପରି ତାର ଅହଙ୍କାର ଦୂରୀଭୂତ ହେବ। ତେଣୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ତୃଣାଦପି ସୁନିଚୟନ ତରୋରପି ସହି ସୁନା, ଯେ ଭକ୍ତ ସବୁ ସମୟରେ ନିଜକୁ ତୃଣଠାରୁ ନୀଚ ବୋଲି ମନେ କରିବ, ଅର୍ଥାତ୍ ବିନମ୍ର ଭାବାପନ୍ନ ହେବ, ଏବଂ ତରୋରପି ସହି ସୁନା, ବୃକ୍ଷଠାରୁ ବଳି ଅଧିକ ସହିଷ୍ଣୁ ହେବ। ଯେପରି ବୃକ୍ଷ ଉପରେ ଆମେ ଅନେକ ଅତ୍ୟାଚାର କରୁଛେ, ଅନେକ ସମୟରେ ଆମେ ବୃକ୍ଷର ମୂଳକୁ କାଟି ଦେଉଛେ ବା ଡାଳକୁ କାଟୁଛେ, ବୃକ୍ଷ କୌଣସି ପ୍ରତିବାଦ କରୁନି। ଅନେକ ସମୟରେ ଆମେ ବୃକ୍ଷରୁ ପତ୍ର ବା ପୁଷ୍ପ ବା ଫଳ ସଂଗ୍ରହ କରୁଛେ, ଫଳ ସଂଗ୍ରହ କରିବା ପାଇଁ ଅନେକ ସମୟରେ ଆମେ ବୃକ୍ଷ ଉପରେ ପ୍ରସ୍ତର ଖଣ୍ଡ ନିକ୍ଷେପ କରୁଛେ, କିନ୍ତୁ ତାର ପ୍ରତିବଦଳରେ ବୃକ୍ଷ ଆମକୁ ଫଳ ପ୍ରଦାନ କରୁଛି। ଗ୍ରୀଷ୍ମକାଳରେ ବୃକ୍ଷ ଛାୟା ପ୍ରଦାନ କରୁଛି, ତେଣୁ ଜଗତର ମଙ୍ଗଳ ପାଇଁ ହିଁ ବୃକ୍ଷ ଜୀବନ ଧାରଣ କରୁଛି, ଏବଂ ଆମମାନଙ୍କର ସମସ୍ତ ଅତ୍ୟାଚାର ସହନ କରି ବୃକ୍ଷ କେବଳ ଆମର ମଙ୍ଗଳ ସାଧନ ପାଇଁ ଦଣ୍ଡାୟମାନ ହୋଇଛି। ତେଣୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ବୃକ୍ଷଠାରୁ ବଳି ଭକ୍ତ ଅଧିକ ସହିଷ୍ଣୁ ହେବ, ବୃକ୍ଷ ଯେପରି ସହନ କରୁଛି ସମସ୍ତଙ୍କର ଅତ୍ୟାଚାର, ଭକ୍ତ ସେହିପରି ସହନ କରିବ, ମାନ ଅପମାନ ଏସବୁ ସୁଖ ଦୁଃଖ ଏସବୁକୁ ସହନ କରିବା ଶିଖିବ, ଏବଂ ଏହା ଭଗବାନ କୃଷ୍ଣଙ୍କର ଇଚ୍ଛା ବୋଲି ଜ୍ଞାନ କରି ସହନ କରିବ, ଏବଂ ନିଜ ପୂର୍ବଜନ୍ମ କୃତ କର୍ମଫଳ ବୋଲି ଗ୍ରହଣ କରିବ, ଏବଂ ଭଗବାନ କୃଷ୍ଣଙ୍କର କୃପାର ପ୍ରତୀକ୍ଷା କରିବ। ତେଣୁ ଚୈତନ୍ୟ ମହାପ୍ରଭୁ କହୁଛନ୍ତି ଭକ୍ତ ଅମାନିନା ମାନଦେ ନ ହେବ, ନିଜ ପାଇଁ କେବେ ସମ୍ମାନର ଆଶା ରଖିବ ନାହିଁ, କିନ୍ତୁ ଅନ୍ୟମାନଙ୍କୁ ସବୁ ସମୟରେ ସମ୍ମାନ ଦେବା ପାଇଁ ପ୍ରସ୍ତୁତ ହେବ, ତାହେଲେ ଯାଇ ଜଣେ ହରି କୀର୍ତ୍ତନ କରିପାରିବ, କୀର୍ତ୍ତନୀୟ ସଦା ହରି। ଏପରି ମନୋବୃତ୍ତି ପୋଷଣ କରି ବ୍ୟକ୍ତି ସଦାସର୍ବଦା ଭଗବାନଙ୍କର ନାମ କୀର୍ତ୍ତନ କରିପାରିବ, ଏପରି ମନସ୍ଥିତିରେ, ଅନ୍ୟଥା ଭଗବାନଙ୍କର ନାମ କୀର୍ତ୍ତନରେ ଆମର ମନ ଲାଗିବ ନାହିଁ। ତେଣୁ ମାତା ସୁନୀତି ଧ୍ରୁବଙ୍କୁ ପ୍ରଥମ ଉପଦେଶ ପ୍ରଦାନ କରିଛନ୍ତି, ସେ ବିମାତାଙ୍କର ଅମଙ୍ଗଳ କାମନା କରିବେ ନାହିଁ, କାରଣ ସେ ଜାଣିଛନ୍ତି ଧ୍ରୁବ 5 ବର୍ଷର ବାଳକ, ଏବଂ ପ୍ରତିଶୋଧ ପରାୟଣ ହୋଇ ସେ ଯଦି ତାର ହୃଦୟରେ ଈର୍ଷାଭାବ ପୋଷଣ କରିବ ବିମାତାଙ୍କ ପ୍ରତି ବା ତାଙ୍କ ପ୍ରତି ଅମଙ୍ଗଳ କାମନା କରିବ, ତାହେଲେ ସେ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାରେ ସଫଳ ହେବ ନାହିଁ। ତେଣୁ ମାତା ସୁନୀତି ଧ୍ରୁବଙ୍କୁ ପ୍ରଥମରୁ ନିର୍ମଶ୍ଚର ହେବା ପାଇଁ ଉପଦେଶ ପ୍ରଦାନ କରିଛନ୍ତି, ଏବଂ ମାତା ସୁନୀତିଙ୍କର ଉପଦେଶରେ ଧ୍ରୁବ ବର୍ତ୍ତମାନ ଉପଦେଶକୁ ମନନ କରି ଚିନ୍ତା କରୁଛନ୍ତି ଯେ ପ୍ରକୃତ ପକ୍ଷେ ମାତା ସୁରୁଚିଙ୍କ ପ୍ରତି ବିମତ୍ସର ଭାବ ବା ଈର୍ଷା ଭାବ ରଖି କିଛି ଲାଭ ନାହିଁ। ଯେଉଁ ମାତା ସୁରୁଚି ମୋତେ ମୋର ପିତାଙ୍କ କ୍ରୋଡ଼ରେ ବା ତାଙ୍କର ସିଂହାସନରେ ବସିବାର ଅଧିକାରରୁ ବଞ୍ଚିତ କରିଛନ୍ତି, ବର୍ତ୍ତମାନ ମୁଁ ଆଉ ସେପରି ପିତାଙ୍କର ରାଜ୍ୟ ସିଂହାସନ ଅଧିକାର କରିବାର ମୋର କାମନା ନାହିଁ। ମୁଁ ବର୍ତ୍ତମାନ ଏପରି ଏକ ସ୍ଥାନର କାମନା କରୁଛି ଯେଉଁ ସ୍ଥାନକୁ ମୋର ପିତାମହ ତ ପ୍ରାପ୍ତ ହୋଇନାହାନ୍ତି, ଏପରିକି ମୋର ପିତା ପ୍ରାପ୍ତ ହୋଇନାହାନ୍ତି, ଏପରିକି ମୋର ପିତାମହ ସ୍ୱୟମ୍ଭୁବ ମନୁ ଏବଂ ପ୍ରପିତାମହ ବ୍ରହ୍ମା ମଧ୍ୟ ଯେଉଁ ସ୍ଥାନକୁ ପ୍ରାପ୍ତ ହୋଇନାହାନ୍ତି, ମୁଁ ସେପରି ଏକ ଉଚ୍ଚ ସ୍ଥାନକୁ ପ୍ରାପ୍ତ ହେବା ପାଇଁ ଚାହୁଁଛି, ଉଚ୍ଚ ଆସନକୁ ପ୍ରାପ୍ତ ହେବା ପାଇଁ ଚାହୁଁଛି, ଯେଉଁ ଆସନକୁ ବ୍ରହ୍ମା ମଧ୍ୟ ପ୍ରାପ୍ତ ହୋଇନାହାନ୍ତି। ତେଣୁ ବର୍ତ୍ତମାନ ମୋର ପିତାଙ୍କ ରାଜ୍ୟ ପ୍ରତି ଆଉ ଆସକ୍ତି ନାହିଁ, ବା ପିତାଙ୍କର ରାଜ ସିଂହାସନ ପ୍ରତି ଆସକ୍ତି ନାହିଁ। ତେଣୁ ଧ୍ରୁବ ଦୃଢ଼ ନିଶ୍ଚିତ ହୋଇଛନ୍ତି ଯେ ବର୍ତ୍ତମାନ ମୁଁ ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି ଏପରି ଏକ ରାଜ୍ୟର କାମନା କରିବି ଯେଉଁ ରାଜ୍ୟ କି ବ୍ରହ୍ମାଙ୍କର ରାଜ୍ୟ ସତ୍ୟ ଲୋକ। ମୁଁ ସେଦିନ କହୁଥିଲି ଯେ ବ୍ରହ୍ମାଣ୍ଡରେ ଯେଉଁ 14ଟି ଲୋକ ରହିଛି, 14ଟି ଲୋକ ମଧ୍ୟରେ ସର୍ବୋଚ୍ଚ ଲୋକ ହେଉଛି ସତ୍ୟଲୋକ ବା ବ୍ରହ୍ମଲୋକ, ଯେଉଁଠାରେ ବ୍ରହ୍ମା ନିବାସ କରିଥାନ୍ତି। ତେଣୁ ବର୍ତ୍ତମାନ ଧ୍ରୁବ ଏପରି ଏକ ରାଜ୍ୟର କାମନା କରୁଛନ୍ତି, ଏପରି ଏକ ଆସନର କାମନା କରୁଛନ୍ତି ଯାହା ତାଙ୍କ ପିତାଙ୍କର ରାଜ୍ୟଠାରୁ ଉଚ୍ଚତମ ରାଜ୍ୟ ହେବ ବା ଉଚ୍ଚତମ ଆସନ ହେବ ପିତାଙ୍କର ରାଜସିଂହାସନଠାରୁ। ଏପରିକି କେବଳ ପିତା ନୁହନ୍ତି, ପିତାମହ ସ୍ୱୟମ୍ଭୁବ ମନୁ ଏବଂ ପ୍ରପିତାମହ ବ୍ରହ୍ମାଙ୍କର ରାଜ୍ୟଠାରୁ ମଧ୍ୟ ତା ଉଚ୍ଚତମ ଆସନ ହେବ ବା ଉଚ୍ଚତମ ରାଜ୍ୟ ହେବ। ତେଣୁ ଧ୍ରୁବଙ୍କର ଏ କାମନା ନିଶ୍ଚିତ ଭାବରେ ଏକ ଅସମ୍ଭବ କାମନା। ବ୍ରହ୍ମାଣ୍ଡ ମଧ୍ୟରେ ସର୍ବୋଚ୍ଚ ଲୋକ ବ୍ରହ୍ମଲୋକ ଏବଂ ସେ ଲୋକର ଅଧିଷ୍ଠାତା ସ୍ୱୟଂ ବ୍ରହ୍ମା, ତାଙ୍କଠାରୁ ଉଚ୍ଚତର ଲୋକ ପ୍ରାପ୍ତ ହେବାର କାମନା କେହି କରିବା କେବେ ଶୁଣାଯାଏନି। କିନ୍ତୁ ଧ୍ରୁବ, 5 ବର୍ଷର ବାଳକ ଧ୍ରୁବ ଏପରି ଏକ ଅସମ୍ଭବ କାମନା ପୋଷଣ କରୁଛନ୍ତି ଏବଂ ସେଥିପାଇଁ ବର୍ତ୍ତମାନ ସେ ମନସ୍ଥ କରିଛନ୍ତି, ତପସ୍ୟା କରି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବେ ଏବଂ ଏପରି ଏକ କାମନାକୁ ଚରିତାର୍ଥ କରିବେ। ତେଣୁ ଏପରି ଏକ ଅସମ୍ଭବ କାମନାକୁ ନେଇ ଧ୍ରୁବ ରାଜପ୍ରସାଦ ତ୍ୟାଗ କରିଛନ୍ତି ଏବଂ ବନଗମନ କରିଛନ୍ତି। ଯେତେବେଳେ ଏ ସମ୍ବାଦ ଚତୁର୍ଦିଗରେ ପ୍ରଚାରିତ ହେଲା ଯେ ମହାରାଜ ଉତ୍ତାନପାଦଙ୍କର ପୁତ୍ର ଧ୍ରୁବ, 5 ବର୍ଷର ବାଳକ ଧ୍ରୁବ ବର୍ତ୍ତମାନ ଗୃହ ତ୍ୟାଗ କରି ବନକୁ ଯାଇଛନ୍ତି ତପସ୍ୟା କରିବା ପାଇଁ, ତେଣୁ ଭଗବାନ କୃଷ୍ଣଙ୍କର ପ୍ରେରଣାରେ ନାରଦ ମୁନି ଆସି ସେ ସ୍ଥାନରେ ଉପସ୍ଥିତ ହେଲେ। ଯେପରି ଶାସ୍ତ୍ରରେ କୁହାଯାଇଛି ଯେ ଯଦି କେହି ଭଗବାନ ବିଷ୍ଣୁଙ୍କୁ ପ୍ରାପ୍ତ ହେବା ପାଇଁ କାମନା କରେ, ଭଗବାନ ବିଷ୍ଣୁଙ୍କର କୃପା ପ୍ରାପ୍ତ ହେବାର କାମନା କରେ, ତାହେଲେ ଭଗବାନ ବିଷ୍ଣୁ ବା କୃଷ୍ଣ ସେପରି ବ୍ୟକ୍ତି ପାଇଁ ଗୁରୁଙ୍କର ବ୍ୟବସ୍ଥା କରିଥାନ୍ତି। ସେଥିପାଇଁ କୁହାଯାଏ କୃଷ୍ଣଙ୍କ କୃପାରୁ ଗୁରୁ ସଦ୍ଗୁରୁ ପ୍ରାପ୍ତ ହୋଇଥାନ୍ତି। ଯଦି ଆମର ନିଷ୍ଠା ରହିଛି ଭଗବାନଙ୍କର କୃପାକୁ ପ୍ରାପ୍ତ ହେବା ପାଇଁ, ତାହେଲେ ଭଗବାନଙ୍କର କୃପାରୁ ଆମେ ସଦ୍ଗୁରୁଙ୍କୁ ପ୍ରାପ୍ତ ହେବା। କିନ୍ତୁ ଆମର ଭିତରେ ଯଦି ସେତେଟା ନିଷ୍ଠା ନାହିଁ ବା ଆମର ଅନ୍ୟ କାମନା ରହିଛି ଯାହାକି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବାର କାମନାର ବିପରୀତ, ତାହେଲେ ସେପରି କ୍ଷେତ୍ରରେ ଆମେ ସଦ୍ଗୁରୁ ପ୍ରାପ୍ତ ନ ହୋଇ ଅସଦ୍ଗୁରୁ ପ୍ରାପ୍ତ ହୋଇଥାଉ। ତେଣୁ ଧ୍ରୁବ ଯେ ସଦ୍ଗୁରୁ ପ୍ରାପ୍ତ ହେବାକୁ ଯାଉଛନ୍ତି ଏଥିରେ କୌଣସି ସନ୍ଦେହ ନାହିଁ, କାରଣ ତାଙ୍କର ଯେଉଁ ନିଷ୍ଠା ରହିଛି ଯେ ସେ ଭଗବାନ ବିଷ୍ଣୁଙ୍କୁ ନିଶ୍ଚିତ ଭାବରେ ସନ୍ତୁଷ୍ଟ କରିବେ, ତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବେ, ତାଙ୍କଠାରୁ ବରଦାନ ପ୍ରାପ୍ତ ହେବେ। ତେଣୁ ଧ୍ରୁବ ଯଦିଓ ରାଜ୍ୟ କାମନା କରିଛନ୍ତି, କିନ୍ତୁ ଏ ରାଜ୍ୟ କାମନା ପାଇଁ ସେ କୌଣସି ଦେବାଦେବୀଙ୍କର ଆଶ୍ରୟ ଗ୍ରହଣ କରିନାହାନ୍ତି। ସେ ପ୍ରତ୍ୟକ୍ଷ ଭାବରେ ଭଗବାନ ବିଷ୍ଣୁଙ୍କର ଆଶ୍ରୟ ଗ୍ରହଣ କରିଛନ୍ତି। ଯଦିଓ ଧ୍ରୁବ ପାଞ୍ଚ ବର୍ଷର ବାଳକ, କିନ୍ତୁ ତାଙ୍କର ଏ ଯେଉଁ ଦୃଢ଼ତା, ପ୍ରକୃତ ପକ୍ଷେ ତାଙ୍କୁ ଭଗବାନଙ୍କର ନିକଟତର କରିପାରିଥିଲା। ଦୃଢ଼ ଭକ୍ତି ତାଙ୍କୁ ଭଗବାନଙ୍କର ନିକଟତର କରିପାରିଥିଲା। ତେଣୁ ଭଗବାନଙ୍କର କୃପାରେ ନାରଦ ମୁନି ଏ ସମ୍ବାଦ ଶ୍ରବଣ କଲେ ଯେ ଧ୍ରୁବ ବିମାତାଙ୍କ ଦ୍ୱାରା ଅପମାନିତ ହୋଇ ଗୃହତ୍ୟାଗ କରିଛି। ତେଣୁ ଧ୍ରୁବକୁ ସତ୍ ଉପଦେଶ ପ୍ରଦାନ କରିବା ପାଇଁ ନାରଦ ମୁନି ବନରେ ଆସି ଉପସ୍ଥିତ ହେଲେ। ତେବେ ଆମ ମନରେ ହୁଏତ ପ୍ରଶ୍ନ ଉଠିପାରେ ଯେ ନାରଦ ମୁନି କିପରି ଏକଥା ଜାଣିଲେ ଯେ ଧ୍ରୁବ ଗୃହତ୍ୟାଗ କରିଛନ୍ତି। କିନ୍ତୁ ନାରଦ ମୁନି ହେଉଛନ୍ତି ତ୍ରିକାଳ ଦ୍ରଷ୍ଟା, ସେ ଅତୀତ, ବର୍ତ୍ତମାନ ଏବଂ ଭବିଷ୍ୟତକୁ ଜାଣିପାରନ୍ତି ବା ଦେଖିପାରନ୍ତି। ଏବଂ ନାରଦ ମୁନି ଯେହେତୁ ଭଗବାନ କୃଷ୍ଣଙ୍କର ପରମ ଭକ୍ତ, ସେ ସମସ୍ତ ସଂସାରରେ ବିଚରଣ କରି ଭଗବାନଙ୍କର ଯଶଗାନ କରୁଛନ୍ତି, ବୀଣାବାଦନ କରିକରି। ତେଣୁ ନାରଦ ମୁନି ଏ ସମ୍ବାଦ ଜାଣିବା ତାଙ୍କ ପକ୍ଷରେ କୌଣସି କଷ୍ଟକର ବ୍ୟାପାର ନଥିଲା। ତେଣୁ ସେ ଯେତେବେଳେ ଜାଣିପାରିଲେ ଭାଗବତ ପ୍ରେରଣାରେ ଯେ ଧ୍ରୁବ ଗୃହତ୍ୟାଗ କରିଛି, ସେ ଧ୍ରୁବଙ୍କ ନିକଟରେ ଆସି ଉପସ୍ଥିତ ହେଲେ ଏବଂ ଧ୍ରୁବଙ୍କୁ ଦେଖି ନାରଦ ମୁନି ଧ୍ରୁବଙ୍କ ଉପରେ କୃପା ବର୍ଷଣ କରିବା ପାଇଁ ତାଙ୍କ ପ୍ରତି କୃପା ଦୃଷ୍ଟି ନିକ୍ଷେପ କରି ତାଙ୍କର ମସ୍ତକରେ ନିଜର ବରଦ ହସ୍ତ ସ୍ଥାପନ କରିଛନ୍ତି। ନାରଦ ମୁନି ଧ୍ରୁବଙ୍କୁ ଆଶୀର୍ବାଦ କରୁଛନ୍ତି, ଯେଉଁ ନାରଦ ମୁନିଙ୍କର ହସ୍ତ ବ୍ୟକ୍ତିର ସମସ୍ତ ବିଘ୍ନକୁ ଦୂର କରିବା ପାଇଁ ସମର୍ଥ, ସମସ୍ତ ପାପକୁ ଦୂର କରିବା ପାଇଁ ସମର୍ଥ, ସେହି ହସ୍ତ ନାରଦ ମୁନି ସ୍ଥାପନ କରିଛନ୍ତି ଧ୍ରୁବ ମହାରାଜଙ୍କର ମସ୍ତକରେ। ଯେତେବେଳେ ନାରଦ ମୁନିଙ୍କୁ ଦେଖି ଧ୍ରୁବ ମହାରାଜ ପ୍ରଣାମ କରୁଛନ୍ତି, ସେତେବେଳେ ନାରଦ ମୁନି ତାଙ୍କର ମସ୍ତକରେ ନିଜର ବରଦ ହସ୍ତ ସ୍ଥାପନ କରିଛନ୍ତି ଏବଂ ନିଜେ ମନେ ମନେ ଚିନ୍ତା କରୁଛନ୍ତି ନାରଦ ମୁନି, ଅହୋ ତେଜ କ୍ଷତ୍ରିୟାଣାମ, ଏହି କ୍ଷତ୍ରିୟମାନଙ୍କର କିପରି ତେଜ, କାହିଁକି ନା ଧ୍ରୁବ ପାଞ୍ଚ ବର୍ଷର ବାଳକ। ଯଦିଓ ଧ୍ରୁବ ପାଞ୍ଚ ବର୍ଷର ବାଳକ, ତାର ଶରୀରରେ କ୍ଷତ୍ରିୟର ରକ୍ତ ପ୍ରବାହିତ ହେଉଛି, ତେଣୁ ଅହୋ ତେଜ କ୍ଷତ୍ରିୟାଣଂ ମାନଭଙ୍ଗଂ ଅମୃଶ୍ୟତାମ। ତେଣୁ ଏହି ଧ୍ରୁବ ପାଞ୍ଚ ବର୍ଷର ବାଳକ ହେଲେ ମଧ୍ୟ ତାର ଶରୀରରେ ଯେଉଁ କ୍ଷତ୍ରିୟ ରକ୍ତ ପ୍ରବାହିତ ହେଉଛି, ତାଦ୍ୱାରା ସେ ମାନଭଙ୍ଗଂ ଅମୃଶ୍ୟତାମ, ସେ ଯେଉଁ ଅପମାନକୁ ବିମାତାଙ୍କ ଦ୍ୱାରା ପ୍ରାପ୍ତ ହୋଇଛି ସେ ତାକୁ ସହ୍ୟ କରିପାରିନି। କାରଣ କ୍ଷତ୍ରିୟ, ଆମେ ଗତକାଲି ଚର୍ଚ୍ଚା କରୁଥିଲେ ଯେ କ୍ଷତ୍ରିୟ ଶତ୍ରୁର ବାଣକୁ ସହ୍ୟ କରିପାରେ, ଶତ୍ରୁର ବାଣ ଯଦି ତାର ହୃଦୟକୁ ବିଦ୍ଧ କରେ, ତଥାପି କ୍ଷତ୍ରିୟ ତାହାକୁ ହସି ହସି ବରଣ କରିନେବ, ସହ୍ୟ କରିନେବ, କିନ୍ତୁ ଶତ୍ରୁର ବାକ୍ୟବାଣ କ୍ଷତ୍ରିୟ କେବେ ସହନ କରିପାରିବ ନାହିଁ। ଏହା ହେଉଛି କ୍ଷତ୍ରିୟର ସ୍ୱଭାବ। ତେଣୁ ଧ୍ରୁବ ଯେ ବିମାତାଙ୍କର ବାକ୍ୟବାଣକୁ ସହନ କରିପାରିନାହାନ୍ତି, ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତଥାପି ନାରଦ ମୁନି ଆଶ୍ଚର୍ଯ୍ୟ ହେଉଛନ୍ତି ଏଇଥିପାଇଁ ଯେ ଧ୍ରୁବ ମାତ୍ର ପାଞ୍ଚ ବର୍ଷର ବାଳକ, ପାଞ୍ଚ ବର୍ଷର ବାଳକ ବାଳପେୟଂ ହୃଦାଧ ତେଜତ୍ ସମାତୃ ଅସଦ୍ବଚ। କାରଣ ସାଧାରଣ ଭାବରେ ଦେଖାଯାଏ ଯେ ବାଳକମାନେ ସାଧାରଣତଃ ନିରୀହ ସ୍ୱଭାବଯୁକ୍ତ ହୋଇଥାନ୍ତି, ସେମାନେ କୌଣସି ମାନ ଅପମାନକୁ ହୃଦୟରେ ଧାରଣ କରନ୍ତି ନାହିଁ। ଅନେକ ସମୟରେ ଆମେ କୌଣସି ବାଳକକୁ ଯଦି ଅପମାନିତ କରୁ ସେ ହୁଏତ ହସି ଦିଏ, କାରଣ ସେ ଅପମାନକୁ ଗ୍ରହଣ କରିନଥାଏ। ବା କେତେବେଳେ ଆମେ ଯଦି ବାଳକକୁ ସମ୍ମାନ ପ୍ରଦାନ କରୁ, ତାର ଗୁଣଗାନ କରୁ, ସେଥିରେ ବାଳକ ମନରେ କୌଣସି ପରିବର୍ତ୍ତନ ହୁଏନି। ତା ପାଇଁ ମାନ ଏବଂ ଅପମାନ ସମାନ ହୋଇଥାଏ। କିନ୍ତୁ ଧ୍ରୁବ ମହାରଥଙ୍କ କ୍ଷେତ୍ରରେ ଏପରି ହୋଇନଥିଲା। ତେଣୁ ସେଥିପାଇଁ ନାରଦ ମୁନି ଆଶ୍ଚର୍ଯ୍ୟଚକିତ ହୋଇଥିଲେ ଯେ ଧ୍ରୁବ 5 ବର୍ଷର ବାଳକ ହୋଇ ସେ ବିମାତାଙ୍କର ଏଇ କୁବାକ୍ୟ ବା ଭର୍ତ୍ସନାକୁ ସେ ସହ୍ୟ କରିପାରିନାହାନ୍ତି। ତେଣୁ ବିମାତାଙ୍କର ସେ ବଚନ ବା ବାକ୍ୟ ବାଣ ତାଙ୍କର ହୃଦୟକୁ ବିଦ୍ଧ କରିଥିବା ହେତୁ ସେ ବର୍ତ୍ତମାନ ନିଜ ମାତାଙ୍କର ଆଶ୍ରୟ ତ୍ୟାଗ କରି, ରାଜପ୍ରସାଦର ସୁରକ୍ଷିତ ବାତାବରଣକୁ ତ୍ୟାଗ କରି, ଅସୁରକ୍ଷିତ ବାତାବରଣ ଯେଉଁ ବନ ଯେଉଁଠାରେ ଅନେକ ହିଂସ୍ରଜନ୍ତୁମାନେ ନିବାସ କରୁଛନ୍ତି, ବର୍ତ୍ତମାନ ଧ୍ରୁବ ସେହି ବନର ଆଶ୍ରୟ ଗ୍ରହଣ କରିଛନ୍ତି। ବନକୁ ଆସିଛନ୍ତି ତପସ୍ୟା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବେ। ତେଣୁ ନାରଦ ମୁନି ଆଶ୍ଚର୍ଯ୍ୟଚକିତ ହେଉଛନ୍ତି ଧ୍ରୁବଙ୍କର ଏହି ଅପମାନ ସହ୍ୟ ନ କରିବାର ପ୍ରବୃତ୍ତି ଦର୍ଶନ କରି। ତେଣୁ ନାରଦ ମୁନି କହୁଛନ୍ତି, ନାଧୁନାପି ଅବମାନନ୍ତେ ସମ୍ମାନଂ ବାପି ପୁତ୍ରକଃ। ତେଣୁ ନାରଦ ମୁନି ବର୍ତ୍ତମାନ ଧ୍ରୁବଙ୍କୁ କହୁଛନ୍ତି ଯେ ହେ ପୁତ୍ର, ହେ ବତ୍ସ ଧ୍ରୁବ, ନା ଅଧୁନାପି ଅବମାନନ୍ତେ ସମ୍ମାନଂ, ଯେ ତୁମର ବର୍ତ୍ତମାନ ମାନ ସମ୍ମାନ ବା ଅପମାନ କ'ଣ ଅଛି ତୁମ ପାଇଁ? କାରଣ ତୁମେ 5 ବର୍ଷର ବାଳକ, ତେଣୁ ତୁମ ପାଇଁ ମାନ ଅପମାନ ସବୁ ସମାନ ହେବା କଥା। ଲକ୍ଷ୍ୟ ଆମକୁ ମାରସ ଶକ୍ତସ୍ୟ କିରଣା ଆଦି ସବୁ, କାରଣ ସାଧାରଣତଃ ବାଳକମାନେ ନିରୀହ ହୋଇଥିବା ହେତୁ ଏବଂ ସେମାନଙ୍କର ମନ ସବୁ ସମୟରେ କ୍ରୀଡ଼ା ପ୍ରତି ଆସକ୍ତ ହୋଇଥିବା ହେତୁ ସେମାନେ ମାନ ଅପମାନକୁ ଖାତିର କରନ୍ତି ନାହିଁ। ତେଣୁ ନାରଦ ମୁନି କହୁଛନ୍ତି, ହେ ଧ୍ରୁବ, ହେ ବତ୍ସ, ତୁମେ ବର୍ତ୍ତମାନ ମାତ୍ର 5 ବର୍ଷର ଶିଶୁ, ତୁମେ କ୍ରୀଡ଼ା ପ୍ରତି ଆସକ୍ତ ହେବା କଥା, କିନ୍ତୁ ତୁମେ କ୍ରୀଡ଼ା ପ୍ରତି ଆସକ୍ତ ନହୋଇ ଏହି ବିମାତାଙ୍କର ଅପମାନକୁ ନିଜ ହୃଦୟରେ ଧାରଣ କରିଛ। ଏହା ତୁମ ପରି ବାଳକ ପକ୍ଷରେ ଠିକ୍ ନୁହେଁ। ତେଣୁ ବର୍ତ୍ତମାନ ତୁମର ବୟସ ହେଉଛି କ୍ରୀଡ଼ା କରିବାର ବୟସ, କାରଣ ବାଳକମାନେ କ୍ରୀଡ଼ା ବ୍ୟତୀତ ରହିପାରନ୍ତି ନାହିଁ, ବା ଅନେକ ସମୟରେ ସେମାନେ କ୍ରୀଡ଼ା କରୁ କରୁ ଖାଦ୍ୟ ଗ୍ରହଣ କରିବାକୁ ମଧ୍ୟ ଭୁଲି ଯାଇଥାନ୍ତି। ଯେପରି ଆମେ ଦେଖୁ ବୃନ୍ଦାବନରେ ଭଗବାନ ଶ୍ରୀକୃଷ୍ଣ ଯେତେବେଳେ ବାଲ୍ୟଲୀଳା କରୁଥିଲେ, ସେ ମଧ୍ୟ ସେହିପରି ବାଲ୍ୟ କ୍ରୀଡ଼ାରେ ନିମଗ୍ନ ହୋଇ ସେ ଖାଇବା ପିଇବାକୁ ଭୁଲି ଯାଇଥାନ୍ତି। ଯେତେବେଳେ ଖାଇବାର ସମୟ ଅତିକ୍ରାନ୍ତ ହୁଏ, ମାତା ଯଶୋଦା ରୋହିଣୀ ଦେବୀଙ୍କୁ ପ୍ରେରଣ କରନ୍ତି କୃଷ୍ଣ ବଳରାମଙ୍କୁ କ୍ରୀଡ଼ାରୁ ନିବୃତ୍ତ କରି ଘରକୁ ଫେରାଇ ଆଣିବା ପାଇଁ। ମାତା ରୋହିଣୀ ଯେତେ ଯାଇ କୃଷ୍ଣ ବଳରାମଙ୍କୁ ଗୃହକୁ ଡାକିଲେ ମଧ୍ୟ ସେମାନେ ରୋହିଣୀ ମାତାଙ୍କର କଥାକୁ କେବେ ଶ୍ରବଣ କରନ୍ତି ନାହିଁ। ସେମାନେ କ୍ରୀଡ଼ା ପ୍ରତି ଏତେ ଆସକ୍ତ ଥାନ୍ତି ଯେ ମାତାଙ୍କର ଆହ୍ୱାନ ପ୍ରତି ସେମାନେ କର୍ଣ୍ଣପାତ ମଧ୍ୟ କରନ୍ତି ନାହିଁ। ସେତେବେଳେ ରୋହିଣୀ ଦେବୀ ଭାବନ୍ତି ଯେ ଯଶୋଦା ଆସିଲେ ହୁଏତ ତାର କଥାକୁ ଏମାନେ କର୍ଣ୍ଣପାତ କରିବେ, ମୋର କଥାକୁ ସେମାନେ କର୍ଣ୍ଣପାତ କରୁନାହାନ୍ତି। ତେଣୁ ମାତା ରୋହିଣୀ ଗୃହକୁ ଫେରିଯାଇ ଯଶୋଦା ମାତାଙ୍କୁ କହନ୍ତି ଯେ ଯଶୋଦା ତୁମେ ଯାଅ, ତୁମ କଥାକୁ ହୁଏତ ସେମାନେ ଶୁଣିବେ, କାରଣ ତୁମର ମୋଠାରୁ ଅଧିକ ସ୍ନେହ ସେମାନଙ୍କ ପ୍ରତି ରହିଛି। ତେଣୁ ଯେତେବେଳେ ଯଶୋଦା ମାତା ଯାଆନ୍ତି କୃଷ୍ଣ ବଳରାମଙ୍କୁ କ୍ରୀଡ଼ାରୁ ନିବୃତ୍ତ କରି ଘରକୁ ଫେରାଇ ଆଣିବା ପାଇଁ, ଯଶୋଦା ମାତା ପ୍ରଥମେ ଦୂରରୁ କୃଷ୍ଣ ବଳରାମଙ୍କର ନାମ ନେଇ ତାଙ୍କୁ ଡାକନ୍ତି। କାରଣ ଯଶୋଦା ମାତ ଭାବନ୍ତି ଯେ ପୁତ୍ରଦେବ ଯଦି ମୋତେ ଦେଖିବେ ନିକଟରେ ହୁଏତ ଭୟଭୀତ ହୋଇ ସେମାନେ ଦୂର ସ୍ଥାନକୁ ଚାଲିଯିବେ। ତେଣୁ ଯଶୋଦା ମାତା ଦୂରରେ ରହି ପ୍ରଥମେ କୃଷ୍ଣ ବଳରାମଙ୍କୁ ଘରକୁ ଡାକିଥାନ୍ତି। କିନ୍ତୁ କୃଷ୍ଣ ବଳରାମ କ୍ରୀଡ଼ାରେ ଆସକ୍ତ ହୋଇଥିବା ହେତୁ ଯେତେବେଳେ ମାତା ଯଶୋଦାଙ୍କର ଆହ୍ୱାନ ପ୍ରତି କର୍ଣ୍ଣପାତ କରନ୍ତି ନାହିଁ, ସେତେବେଳେ ଯଶୋଦା ମାତା ଧୀରେ ଧୀରେ ସେମାନଙ୍କର ନିକଟଗାମୀ ହୁଅନ୍ତି ଏବଂ ନିକଟକୁ ଯାଇ କୃଷ୍ଣ ବଳରାମଙ୍କୁ କୁହନ୍ତି ଯେ ତୁମର ଖାଇବାର ସମୟ ଗଡ଼ିଗଲାଣି, ତୁମମାନଙ୍କୁ ଭୋକ ଲାଗୁଥିବ, ତୁମେ ନିଶ୍ଚିତ ଭାବରେ ତୁମେ ଦୁଇଜଣ ଘରକୁ ଫେରିଆସ। ତଥାପି କୃଷ୍ଣ ବଳରାମ ତାଙ୍କ କଥାରେ କର୍ଣ୍ଣପାତ କରନ୍ତି ନାହିଁ। ତେଣୁ ପୁଣି ମାତା ଯଶୋଦାଙ୍କୁ କହିବାକୁ ପଡ଼େ ଯେ ବତ୍ସ କୃଷ୍ଣ, ତୋର ପିତା ନନ୍ଦ ମହାରାଜ ସେ ବର୍ତ୍ତମାନ ଖାଇବା ପାଇଁ ବସିଛନ୍ତି, ଖାଦ୍ୟ ଥାଳି ନିକଟରେ ଉପବେଶନ କରିଛନ୍ତି, କିନ୍ତୁ ସେ ଖାଦ୍ୟ ଗ୍ରହଣ କରୁନାହାନ୍ତି। ଯେପର୍ଯ୍ୟନ୍ତ ତୁମେ ଦୁଇଜଣ ତାଙ୍କ ସହିତ ଖାଦ୍ୟ ଗ୍ରହଣ ନ କରିବ, ତୁମର ପିତା ମଧ୍ୟ ଉପବାସ ରହିବେ। ଏହିପରି କହି ମାତା ଯଶୋଦା କୃଷ୍ଣ ବଳରାମଙ୍କୁ ପ୍ରେରିତ କରିବାକୁ ଚାହାନ୍ତି ଯେ ହୁଏତ ପିତାଙ୍କ ପ୍ରତି ପ୍ରେମ ହେତୁ ପୁତ୍ରଦ୍ୱୟ ଫେରିଆସିବେ କ୍ରୀଡ଼ା ତ୍ୟାଗ କରି। କିନ୍ତୁ ତଥାପି କୃଷ୍ଣ ଏବଂ ବଳରାମ ଯେତେବେଳେ କ୍ରୀଡ଼ାରୁ ନିବୃତ୍ତ ହୁଅନ୍ତି ନାହିଁ, ସେତେବେଳେ ମାତା ଯଶୋଦା ଆଉ ଗୋଟିଏ ଉପାୟ ଉଦ୍ଭାବନ କରନ୍ତି। ସେ କୃଷ୍ଣଙ୍କର ସଙ୍ଗୀମାନଙ୍କୁ ସଖାମାନଙ୍କୁ ପ୍ରଥମେ ଘରକୁ ପଠାଇବାର ବ୍ୟବସ୍ଥା କରନ୍ତି ଯେ ବର୍ତ୍ତମାନ ସମସ୍ତଙ୍କର ଖାଇବାର ସମୟ ହେଲାଣି, ତୁମମାନେ ସବୁ ଘରକୁ ଫେରିଯାଅ, ଖାଦ୍ୟ ଗ୍ରହଣ କରି ପୁଣି ଆସି କ୍ରୀଡ଼ା କରିବ। ଏହିପରି ସେମାନଙ୍କୁ କ୍ରୀଡ଼ାରୁ ନିବୃତ୍ତ କରି ମାତା ଯଶୋଦା କୃଷ୍ଣ ବଳରାମଙ୍କୁ ଘରକୁ ଧରି ଆସନ୍ତି। ତେଣୁ ସାଧାରଣ ଭାବରେ ଯଦିଓ ଭଗବାନ କୃଷ୍ଣ ମନୁଷ୍ୟର ଅଭିନୟ କରୁଥିଲେ, ମନୁଷ୍ୟ ଶିଶୁର ଲୀଳା କରୁଥିଲେ, କିନ୍ତୁ ସେ ଥିଲେ ପୂର୍ଣ୍ଣ ପୁରୁଷୋତ୍ତମ ଭଗବାନ। ବାଲ୍ୟଲୀଳା କରି ମାତା ଯଶୋଦା ଏବଂ ନନ୍ଦ ମହାରାଜଙ୍କୁ ସେ ଆନନ୍ଦ ପ୍ରଦାନ କରୁଥିଲେ, ସଖାମାନଙ୍କୁ ଆନନ୍ଦ ପ୍ରଦାନ କରୁଥିଲେ। ତେବେ ଯାହା ହେଉ, ଏହି ବାଲ୍ୟ କ୍ରୀଡ଼ା ତାହା ହେଉଛି ଶିଶୁମାନଙ୍କର ସ୍ୱାଭାବିକ କ୍ରିୟା। ତେଣୁ ନାରଦ ମୁନି କହୁଛନ୍ତି ଯେ ହେ ଧ୍ରୁବ, ଲକ୍ଷ୍ୟ ଆମ କୁମାରସ୍ୟ ସକ୍ତସ୍ୟ କ୍ରୀଡ଼ନା ଆଦିଶୁ। ସାଧାରଣତଃ କୁମାରମାନେ ବାଳକମାନେ କ୍ରୀଡ଼ା ପ୍ରତି ଆସକ୍ତ ହୋଇଥାନ୍ତି। ତୁମର ଏ ବୟସ କ୍ରୀଡ଼ାର ସମୟ, ତପସ୍ୟାର ସମୟ ନୁହେଁ। ତେଣୁ ତୁମେ କ୍ରୀଡ଼ା ତ୍ୟାଗ କରି ଏ ବନକୁ ତପସ୍ୟା କରିବା ପାଇଁ ଆସିଛ, ତାହା ଉପଯୁକ୍ତ ହୋଇନି। ତେଣୁ ତୁମେ ଗୃହକୁ ଫେରିଯିବା ଉଚିତ, ଗୃହରେ ଯାଇ ତୁମର ସଖାମାନଙ୍କ ସହିତ କ୍ରୀଡ଼ା କରିବା ଉଚିତ। ତାପରେ ନାରଦ ମୁନି ପୁଣି ଧ୍ରୁବ ମହାରାଜଙ୍କୁ ବୁଝାଉଛନ୍ତି, ଦେଖୁଛନ୍ତି ଧ୍ରୁବ କ୍ରୀଡ଼ା ପ୍ରତି ଆସକ୍ତ ନୁହନ୍ତି, ବୀମା ତାଙ୍କର ବାକ୍ୟବାଣରେ ବିଦ୍ଧ ହୋଇଛନ୍ତି। ତେଣୁ ପୁଣି କହୁଛନ୍ତି, ବିକଳ୍ପ ବିଦ୍ୟମାନେ ପି ନାହିଁ ଅସନ୍ତୋଷ ହେତବ। ହେ ଧ୍ରୁବ, ଠିକ୍ ଅଛି, ତୁମେ ଯଦି କ୍ରୀଡ଼ା ପ୍ରତି ଆସକ୍ତ ନୁହଁ ବା ବୀମା ତାଙ୍କର ବାକ୍ୟବାଣ ଦ୍ୱାରା ବିଦ୍ଧ ହୋଇଛ, ଅପମାନିତ ହୋଇଛ, ତୁମେ ଯଦି ମାନ ଅପମାନର ଜ୍ଞାନ ରହିଛି, ତାହେଲେ ଏଥିରେ ମଧ୍ୟ ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ। କାରଣ ଭୌତିକ ସଂସାରରେ ଆମେ ଦେଖୁ, କେତେବେଳେ କେହି ଆମକୁ ସମ୍ମାନ ପ୍ରଦାନ କରିଥାଏ, କେହି ଆମକୁ ଅପମାନ ପ୍ରଦାନ କରିଥାଏ। ତେଣୁ ଜୀବନରେ ଅନେକ ସମୟରେ ଆମେ ସମ୍ମାନ ଲାଭ କରିଥାଉ, ଅନେକ ସମୟରେ ଆମେ ଅପମାନିତ ମଧ୍ୟ ହୋଇଥାଉ। ତେଣୁ ନାରଦ ମୁନି କହୁଛନ୍ତି, ଏଥିରେ ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ, ଅପମାନ ପ୍ରାପ୍ତ ହେଲେ ଅସନ୍ତୁଷ୍ଟ ହେବାର କୌଣସି କାରଣ ନାହିଁ। କାହିଁକି, ପୁଂସା ମୋହ ମୃତେ ଭିନ୍ନା ଜଲ୍ଲୋକେ ନିଜ କର୍ମ ଭି। କାରଣ ଯଦି ବ୍ୟକ୍ତି ସଂସାରରେ ମାନ ଏବଂ ଅପମାନ ଦ୍ୱାରା ମୋହିତ ହୁଏ ବା ମାନ ଅପମାନକୁ ପ୍ରାପ୍ତ ହୁଏ ବା ତାଦ୍ୱାରା ସେ ପ୍ରଭାବିତ ହୁଏ, ତାହେଲେ ତାହା ହେଉଛି କେବଳ ତାର ମୋହ, ମୋହ ଭିନ୍ନ ଆଉ କିଛି କାରଣ ନୁହେଁ। କାହିଁକି ନା ପ୍ରକୃତ ପକ୍ଷେ ଏ ସଂସାରରେ ଯେଉଁ ସୁଖ ବା ଦୁଃଖ, ମାନ ବା ଅପମାନ ଆସୁଛି, ତା ପାଇଁ କେହି ବ୍ୟକ୍ତିବିଶେଷ ଦାୟୀ ନୁହନ୍ତି। ଅନେକ ସମୟରେ ଆମେ ଭାବୁ ଯେ ଏ ବ୍ୟକ୍ତି ମୋତେ ଅପମାନିତ କଲା, ଏ ବ୍ୟକ୍ତି ମୋର ଶତ୍ରୁ, କିନ୍ତୁ ପ୍ରକୃତ ପକ୍ଷେ ସେ ବ୍ୟକ୍ତି ଆମକୁ ଅପମାନିତ କରିନି ବା ସେ ବ୍ୟକ୍ତି ଆମର ଶତ୍ରୁ ନୁହେଁ ବା ସେ ବ୍ୟକ୍ତି ଆମ ଅପମାନର କାରଣ ନୁହେଁ। କାହିଁକି ନା ନିଜ କର୍ମ ବି, ପ୍ରତ୍ୟେକ ବ୍ୟକ୍ତି ସଂସାରରେ ନିଜ ନିଜର କର୍ମ ଫଳ ଭୋଗ କରୁଛନ୍ତି। ତେଣୁ ଆମେ କେତେବେଳେ ସୁଖ ଭୋଗ କରିବା, କେତେବେଳେ ଦୁଃଖ ଭୋଗ କରିବା ସଂସାରରେ, ତାହା ଆମ ପୂର୍ବଜନ୍ମର କର୍ମଫଳ ଦ୍ୱାରା ନିଶ୍ଚିତ ହୋଇଛି। ଆମ ଜୀବନ କାଳ ମଧ୍ୟରେ ଆମେ କେତେ ସୁଖ କେତେ ଦୁଃଖ ଭୋଗ କରିବା ତାହା ନିଶ୍ଚିତ ହୋଇସାରିଛି ଜନ୍ମ ସହିତ। ଆମର ପୂର୍ବ କର୍ମର ଫଳ ଅନୁଯାୟୀ ଆମେ ସୁଖ ଦୁଃଖ ଭୋଗ କରିଥାଉ। ତେଣୁ ଯଦି ଆମକୁ କେହି ଅପମାନିତ କରୁଛି, ଦୁଃଖ ପ୍ରଦାନ କରୁଛି, ତାହେଲେ ଆମେ ଜାଣି ରଖିବା ଉଚିତ ଯେ ତାର କାରଣ ସେ ବ୍ୟକ୍ତି ବିଶେଷ ନୁହେଁ, ତାର କାରଣ ହେଉଛି ଆମ ନିଜର କର୍ମ। ପୂର୍ବ ଜନ୍ମରେ ଆମେ ସେହିପରି କାହାକୁ ଦୁଃଖ ପ୍ରଦାନ କରିଥିବା, କାହାକୁ ଅପମାନିତ କରିଥିବା, ତାର ଫଳସ୍ୱରୂପ ଏ ଜନ୍ମରେ ଆମେ ଦୁଃଖ ବା ଅପମାନକୁ ପ୍ରାପ୍ତ ହେଉଛୁ। ତେଣୁ ବୁଦ୍ଧିମାନ ବ୍ୟକ୍ତି ଚିନ୍ତା କରିବ ଯେ ପ୍ରକୃତ ପକ୍ଷେ ମୁଁ ହିଁ ମୋର ଅପମାନ ବା ଦୁଃଖର ମୂଳ କାରଣ, କୌଣସି ବ୍ୟକ୍ତି ବିଶେଷ ନୁହନ୍ତି, ତାହେଲେ ଏପରି କ୍ଷେତ୍ରରେ ତାର କେହି ଶତ୍ରୁ ବା ମିତ୍ର ହେବେ ନାହିଁ। ତେଣୁ ଭଗବାନ କୃଷ୍ଣ କହୁଛନ୍ତି, ଦୁଃଖେ ସ୍ୱନୁଦ୍ବିଘ୍ନ ମନା ସୁଖେ ସୁବିଗତ ସ୍ପୃହ ବୀତରାଗ ଭୟ କ୍ରୋଧ ସ୍ଥିତ ଧୀମନି ରୁଚ୍ୟତେ। ଯେ ପ୍ରକୃତ ଯେଉଁମାନେ ସ୍ଥିର ବୁଦ୍ଧି ସମ୍ପନ୍ନ, ସେମାନେ ଦୁଃଖେ ସୁ ଅନୁଦ୍ବିଘ୍ନ ମନା ସୁଖେ ସୁବିଗତ ସ୍ପୃହ, ଦୁଃଖରେ ସେମାନେ ଅଭିଭୂତ ହୁଅନ୍ତି ନାହିଁ ବା ସୁଖ ପ୍ରତି ବିତସ୍ପୃହ ହୋଇଥାନ୍ତି। ବୀତ ରାଗ ଭୟ କ୍ରୋଧ, ସେମାନେ ଆସକ୍ତି ଭୟ ଏବଂ କ୍ରୋଧରୁ ମୁକ୍ତ ହୋଇଥାନ୍ତି, ସେମାନେ ହିଁ ସ୍ଥିର ବୁଦ୍ଧି ସମ୍ପନ୍ନ ହୋଇପାରନ୍ତି। ଯେଉଁମାନେ ମାନ ଅପମାନ ଦ୍ୱାରା ପ୍ରଭାବିତ ହୁଅନ୍ତି ସେମାନେ କେବେ ସ୍ଥିର ବୁଦ୍ଧି ସମ୍ପନ୍ନ ହୋଇପାରିବେ ନାହିଁ। ଏବଂ ଯେପର୍ଯ୍ୟନ୍ତ ଆମେ ସ୍ଥିର ବୁଦ୍ଧି ସମ୍ପନ୍ନ ନ ହୋଇଛେ, ଆମର ମନ କୃଷ୍ଣଙ୍କ ଚରଣରେ ଲାଗିବ ନାହିଁ। ଯେପର୍ଯ୍ୟନ୍ତ ମନ ଚଞ୍ଚଳ ରହିଛି, ସେପର୍ଯ୍ୟନ୍ତ ମନ କୃଷ୍ଣଙ୍କ ଚରଣରେ ନିମଗ୍ନ ହେବ ନାହିଁ। ତେଣୁ ସ୍ଥିର ବୁଦ୍ଧି ସମ୍ପନ୍ନ ହେବା ଆବଶ୍ୟକ। ସେଥିପାଇଁ ନାରଦ ମୁନି ଧ୍ରୁବ ମହାରାଜ କହୁଛନ୍ତି, ପରିତୁଷ୍ୟତ ତତ୍ ତାବନ ମାତ୍ରେଣ ପୁରୁଷ ଦୈବୋପସାଧିତ ଯାବତ୍ ଭିକ୍ଷେଶ୍ୱରଂ ଗତି ବୁଧଃ। ତେଣୁ ବାସ୍ତବିକ ଏ ସଂସାରରେ ଭଗବାନଙ୍କର କୃପାରୁ ପ୍ରାପ୍ତ ଯେଉଁ ସୁଖ ଏବଂ ଦୁଃଖ, ଯାହା ଆମ କର୍ମଫଳ ଦ୍ୱାରା ଆମେ ପ୍ରାପ୍ତ ହୋଇଥାଉ, ତେଣୁ ଯେଉଁମାନେ ବୁଦ୍ଧ ଅର୍ଥାତ୍ ବୁଦ୍ଧିମାନ ବ୍ୟକ୍ତି, ସେମାନେ ନିଜ ସୁଖ ଦୁଃଖର କାରଣ ନିଜକୁ ଜାଣି ସେମାନେ କାହା ପ୍ରତି ଈର୍ଷାପରାୟଣ ହୋଇନଥାନ୍ତି ବା କାହା ପ୍ରତି ଶତ୍ରୁଭାବାପନ୍ନ ହୋଇନଥାନ୍ତି। ସେମାନେ ଯେତେବେଳେ ସୁଖ ଭୋଗ କରନ୍ତି, ସେମାନେ ଜାଣିଥାନ୍ତି ଯେ ସେମାନଙ୍କର ପୁଣ୍ୟକର୍ମ ସୁଖ ଭୋଗ କରିବା ଦ୍ୱାରା କ୍ଷୟ ହେଉଛି, ଏବଂ ସେମାନେ ଯେତେବେଳେ ଦୁଃଖ ଭୋଗ କରିଥାନ୍ତି, ସେମାନେ ଜାଣିଥାନ୍ତି ଯେ ଦୁଃଖ ଭୋଗ କରିବା ଦ୍ୱାରା ସେମାନଙ୍କର ପାପକର୍ମ ମଧ୍ୟ କ୍ଷୟ ହେଉଛି। ତେଣୁ ସେମାନେ ପ୍ରତ୍ୟେକ ସ୍ଥିତିରେ ସନ୍ତୁଷ୍ଟ ଥାନ୍ତି, ପ୍ରତ୍ୟେକଟି ସ୍ଥିତିକୁ ସେମାନେ ସହନ କରିଥାନ୍ତି, ଏବଂ ତାହା ଭଗବାନଙ୍କର କୃପା ବୋଲି ଜ୍ଞାନ କରି ସୁଖ ଦୁଃଖ ଯାହା ଜୀବନରେ ଆସୁଛି ତାହାକୁ ଭଗବାନଙ୍କର କୃପା ବୋଲି ଜ୍ଞାନ କରି ବୁଦ୍ଧ ଅର୍ଥାତ୍ ବୁଦ୍ଧିମାନ ବ୍ୟକ୍ତିମାନେ ସେମାନେ ସନ୍ତୁଷ୍ଟ ହୋଇଥାନ୍ତି, ଜୀବନ ପ୍ରତି ସନ୍ତୁଷ୍ଟ ହୋଇଥାନ୍ତି, କେବେ ଅସନ୍ତୁଷ୍ଟ ହୁଅନ୍ତି ନାହିଁ ଜୀବନ ପ୍ରତି। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ କହୁଛନ୍ତି, ତୁମର ଯଦି ମାନ ଅପମାନର ଜ୍ଞାନ ରହିଛି, ତୁମେ ନିଜକୁ ବୁଦ୍ଧିମାନ ବୋଲି ଜ୍ଞାନ କରୁଛ, ତାହେଲେ ବୁଦ୍ଧିମାନ ବ୍ୟକ୍ତିମାନେ ମାନ ଅପମାନରେ ସମଭାବ ପୋଷଣ କରିଥାନ୍ତି, ତେଣୁ ତୁମେ ମଧ୍ୟ ସମଭାବ ପୋଷଣ କରିବା କଥା। ବିମାତାଙ୍କର ବାକ୍ୟବାଣରେ ବିଦ୍ଧ ହୋଇ ଏପରି ଏକ ଦୁରୁହ କାର୍ଯ୍ୟ, ଅସାଧ୍ୟ କାର୍ଯ୍ୟ ସାଧନ କରିବା ପାଇଁ ଆଗଭର ହେବା ଉଚିତ ନୁହେଁ। ତେବେ ଏଠାରେ ଆମେ ଦେଖିବା ଯେ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ସବୁ ପ୍ରକାର ନିରୁତ୍ସାହିତ କରୁଛନ୍ତି, ଯେ ଧ୍ରୁବ ମହାରାଜ ଯେଉଁ ଦୃଢ଼ ବିଶ୍ୱାସ ରଖି, ଦୃଢ଼ ନିଶ୍ଚୟ ରଖି ବନକୁ ଆସିଛନ୍ତି ତପସ୍ୟା କରି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରି ବରଦାନ ପ୍ରାପ୍ତ ହେବେ, କିନ୍ତୁ ନାରଦ ମୁନିଙ୍କର ଏ ପ୍ରବଚନରୁ ବା ଏହି ଉପଦେଶରୁ ଜଣାଯାଉଛି ଯେ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ନିରୁତ୍ସାହିତ କରୁଛନ୍ତି ଭଗବାନ ବିଷ୍ଣୁଙ୍କୁ ତପସ୍ୟା କରି ସନ୍ତୁଷ୍ଟ କରିବା ପାଇଁ। କିନ୍ତୁ ନାରଦ ମୁନିଙ୍କ ପରି ଜଣେ ମହାନ ଭକ୍ତ ଏପରି ଉପଦେଶ ଧ୍ରୁବଙ୍କୁ କାହିଁକି ପ୍ରଦାନ କରୁଛନ୍ତି? ତାର କାରଣ ହେଲା ଯେ ଗୁରୁ ଅନେକ ସମୟରେ ଶିଷ୍ୟର ପରୀକ୍ଷା ନେଇଥାନ୍ତି, ଯେ ଶିଷ୍ୟର ଦୃଢ଼ତା କେତେ ରହିଛି ଭଗବାନଙ୍କର ଭକ୍ତି ଆରାଧନା ପାଇଁ, ଭକ୍ତି ସାଧନ ପାଇଁ। ତେଣୁ ନାରଦ ମୁନି ବର୍ତ୍ତମାନ ଧ୍ରୁବ ମହାରାଜଙ୍କର ପରୀକ୍ଷା ନେଉଛନ୍ତି, ତେଣୁ ପ୍ରକାରାନ୍ତରେ ସେ ନିରୁତ୍ସାହିତ କରୁଛନ୍ତି ଧ୍ରୁବ ମହାରାଜଙ୍କୁ ବନରେ ତପସ୍ୟା କରି ବିଷ୍ଣୁଙ୍କର ଆରାଧନା କରିବା ପାଇଁ। ପ୍ରକାରାନ୍ତରେ ସେ ତାଙ୍କୁ ପ୍ରେରିତ କରୁଛନ୍ତି ଗୃହକୁ ଫେରିଯିବା ପାଇଁ। ପୁଣି ନାରଦ ମୁନି କହୁଛନ୍ତି ଯେ ମାତାଙ୍କର ଉପଦେଶ ଅନୁସାରେ ଧ୍ରୁବ ତୁମେ ଭଗବାନଙ୍କର କୃପାଲାଭ କରିବା ପାଇଁ ତପସ୍ୟା ଦ୍ୱାରା ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ ମନସ୍ଥ କରିଛ, କିନ୍ତୁ ତୁମେ ଜାଣିବା ଉଚିତ ଯେ ଏ ପ୍ରକାର ବ୍ରତ ଆଚରଣ କରି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ସମ୍ଭବପର ନୁହେଁ, ଏହା ଅତ୍ୟନ୍ତ ଦୁରୁହ ବ୍ୟାପାର, ଭଗବାନ ବିଷ୍ଣୁ ଏତେ ସହଜରେ ସନ୍ତୁଷ୍ଟ ହୁଅନ୍ତି ନାହିଁ। ତେଣୁ ମୁନି ଋଷିମାନେ ହଜାର ହଜାର ବର୍ଷ ତପସ୍ୟା କରି ମଧ୍ୟ ସେମାନେ ଭଗବାନଙ୍କର କୃପାକୁ ପ୍ରାପ୍ତ ହେବା ପାଇଁ ସମର୍ଥ ହୋଇନାହାନ୍ତି। ତେଣୁ ତୁମେ ଏକ ସାଧାରଣ ବାଳକ ହୋଇ, ପାଞ୍ଚ ବର୍ଷର ବାଳକ ହୋଇ ତୁମେ କିପରି ପ୍ରୟାସ କରୁଛ ଭଗବାନ ତପସ୍ୟା ଆଚରଣ କରି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବ ଏବଂ ତାଙ୍କଠାରୁ ବରଦାନ ପ୍ରାପ୍ତ ହେବ। ତେଣୁ ହେ ଧ୍ରୁବ, ତୁମେ ଏ ଦୁରୁହ କାର୍ଯ୍ୟ ସାଧନ କରିପାରିବ ନାହିଁ, ସେଥିପାଇଁ ତୁମେ ଗୃହକୁ ପ୍ରତ୍ୟାବର୍ତ୍ତନ କର, ଗୃହକୁ ଫେରିଯାଅ। ପୁଣି ନାରଦ ମୁନି କହୁଛନ୍ତି ଯେ ବର୍ତ୍ତମାନ ଧ୍ରୁବ ତୁମର ସମୟ ହେଇନି, ଯେହେତୁ ତୁମେ ପାଞ୍ଚ ବର୍ଷର ବାଳକ, ତେଣୁ ତୁମର ବର୍ତ୍ତମାନ ତପସ୍ୟା କରିବାର ସମୟ ନୁହେଁ। ଯେପରି ସାଧାରଣ ଭାବରେ ଦେଖାଯାଏ, ଅନେକ ସମୟରେ କେହି କେହି କହିଥାନ୍ତି ଯେ ବର୍ତ୍ତମାନ ଧର୍ମ ଆଚରଣ କରିବା ବା ଭକ୍ତି ଆଚରଣ କରିବାର ସମୟ ନୁହେଁ, ଯେତେବେଳେ ଆମେ ବୃଦ୍ଧ ହେବା ସେତେବେଳେ ଆମେ ଧର୍ମ ଆଚରଣ କରିବା ବା ଭକ୍ତି ଆଚରଣ କରିବା, ଏପରି କେହି କେହି ଲୋକ କହିବାର ଶୁଣାଯାଏ। କିନ୍ତୁ ସାଧାରଣତଃ ଦେଖାଯାଏ ଯେ ଏପରି ବ୍ୟକ୍ତିମାନେ ବୃଦ୍ଧ ହେଲେ ମଧ୍ୟ ଧର୍ମ ଆଚରଣ କରନ୍ତି ନାହିଁ ବା ଭକ୍ତି ଆଚରଣ କରନ୍ତି ନାହିଁ। ସଂସାରରେ ଅନେକ ବୃଦ୍ଧ ବ୍ୟକ୍ତି ଅଛନ୍ତି, କିନ୍ତୁ କେତେଜଣ ସେମାନଙ୍କ ମଧ୍ୟରୁ ଧର୍ମ ଆଚରଣ ବା ଭକ୍ତି ଆଚରଣ କରିଥାନ୍ତି? ତେବେ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ପରୀକ୍ଷା କରିବା ପାଇଁ ଏପରି ଏକ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ଧ୍ରୁବ, ବର୍ତ୍ତମାନ ତୁମର ସମୟ ହେଇନି ତପସ୍ୟା କରି ଭଗବାନ ବିଷ୍ଣୁଙ୍କୁ ସନ୍ତୁଷ୍ଟ କରିବା ପାଇଁ, ତେଣୁ ତୁମେ ବର୍ତ୍ତମାନ ଗୃହକୁ ଫେରିଯାଅ, ଯେତେବେଳେ ତୁମର ଉପଯୁକ୍ତ ସମୟ ହେବ, ତୁମେ ବୃଦ୍ଧାବସ୍ଥାକୁ ପ୍ରାପ୍ତ ହେବ, ସେତେବେଳେ ତୁମେ ତପସ୍ୟା କରି ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରିପାର। ତେଣୁ ଏହିପରି ଭାବରେ ନାରଦ ମୁନି ଧ୍ରୁବ ମହାରାଜଙ୍କର ପରୀକ୍ଷା ନେଉଛନ୍ତି ଯେ ଯେତେ ପ୍ରକାର ନାରଦ ମୁନି ପ୍ରେରିତ କଲେ ମଧ୍ୟ ଧ୍ରୁବ ମହାରାଜଙ୍କୁ, ଧ୍ରୁବ ମହାରାଜ ନିଜର ପ୍ରତିଜ୍ଞାରେ ଅଟଳ। ସେ ନାରଦ ମୁନିଙ୍କର କଥାରେ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରାଜି ହୋଇନାହାନ୍ତି। ତେଣୁ ଧ୍ରୁବ ମହାରାଜଙ୍କୁ ପୁଣି ନାରଦ ମୁନି କହୁଛନ୍ତି ଯେ ଯେଉଁ ବ୍ୟକ୍ତି ଦେଖୁଛନ୍ତି ଧ୍ରୁବ ମହାରାଜ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ରାଜି ନାହାନ୍ତି, ତେଣୁ ନାରଦ ମୁନି କହୁଛନ୍ତି ଯେ ଯେଉଁ ବ୍ୟକ୍ତି ସଂସାରରେ ଦୁଃଖ ସୁଖକୁ ସହନ କରି ଭଗବାନଙ୍କର କୃପା ଉପରେ ନିର୍ଭର କରିଥାଏ, ସେ ବ୍ୟକ୍ତି ସଂସାର ସାଗରକୁ ଅତି ସହଜରେ ପାର କରିଯାଏ। ତେଣୁ ହେ ଧ୍ରୁବ, ଗୁଣାଧିକାନ୍ ମୁଦଂ ଲିପ୍ସତ୍ ଅନୁକ୍ରୋଶ ଗୁଣାଧମାତ୍ ମୈତ୍ରୀ ସମାନତ ଅନ୍ୟଚନ୍ ନ ତାପୈ ଅଭିଭୂୟତେ। ତେଣୁ ନାରଦ ମୁନି କହୁଛନ୍ତି ଯେ ପ୍ରକୃତ ପକ୍ଷେ ଯେ ଭକ୍ତ, ଭଗବାନଙ୍କର ଭକ୍ତ ଯେ ସାଧୁ ସ୍ୱଭାବଯୁକ୍ତ, ସେ ଅନ୍ୟ ପ୍ରତି ଈର୍ଷା ପରାୟଣ ହୁଏ ନାହିଁ। ଯଦି ଆମଠାରୁ କେହି ଅଧିକ ଗୁଣସମ୍ପନ୍ନ ବ୍ୟକ୍ତି, ତାହେଲେ ଭକ୍ତ ସେମାନଙ୍କ ସହିତ ମୈତ୍ରୀଭାବ ସ୍ଥାପନ କରିଥାଏ, ସେମାନଙ୍କ ପ୍ରତି ଆଦରଭାବ ସମ୍ମାନ ଭାବ ପୋଷଣ କରିଥାଏ। ସେ ଈର୍ଷାନ୍ୱିତ ହୁଏନି ଯେ ସେ ବ୍ୟକ୍ତି ମୋଠାରୁ ଅଧିକ ଗୁଣବାନ କାହିଁକି, କାରଣ ଭୌତିକ ସଂସାରରେ ଦେଖାଯାଏ ଯେ ଯଦି କେହି ଅଧିକ ଗୁଣବାନ ବ୍ୟକ୍ତିର ସମ୍ପର୍କରେ ଆମେ ଆସୁ, ତାହେଲେ ଆମେ ଭାବୁ ଯେ ଏ ବ୍ୟକ୍ତି ମୋଠାରୁ ଅଧିକ ଗୁଣବାନ କାହିଁକି, ଆମେ ତା ପ୍ରତି ଈର୍ଷା ପରାୟଣ ହୋଇପଡ଼ୁ ବା ତାର ନିନ୍ଦା କରିବା ପାଇଁ ଚେଷ୍ଟା କରୁ। କିନ୍ତୁ ପ୍ରକୃତ ଯେ ଭଗବାନଙ୍କର ଭକ୍ତ, ସେ କିପରି ଭାବ ପୋଷଣ କରିବ ନା ସେ ଏପରି ଗୁଣବାନ ବ୍ୟକ୍ତିଙ୍କର ସଙ୍ଗ ପ୍ରାପ୍ତ ହୋଇ ଈର୍ଷା ରହିତ ହୋଇ ସେ ତାଙ୍କ ପ୍ରତି ପ୍ରୀତିଭାବ ପୋଷଣ କରିବ, ଆଦର ଭାବ ପୋଷଣ କରିବ, ସମ୍ମାନ ଭାବ ପୋଷଣ କରିବ। ଏବଂ ଭକ୍ତ ଯେତେବେଳେ ସମାନ ସ୍ତରର ବ୍ୟକ୍ତିମାନଙ୍କର ସଙ୍ଗ ପ୍ରାପ୍ତ ହେବ, ଯେଉଁମାନେ କି ଭକ୍ତର ସମାନ ସ୍ତରର ବ୍ୟକ୍ତି, ଭକ୍ତ ପରି ଯେଉଁମାନଙ୍କର ଗୁଣମାନ ରହିଛି, ସେମାନଙ୍କ ପ୍ରତି ଭକ୍ତ ମୈତ୍ରୀପୂର୍ଣ୍ଣ ବ୍ୟବହାର କରିବ, ଅର୍ଥାତ୍ ସେମାନଙ୍କର ମିତ୍ର ହେବ, ମିତ୍ରତା ସ୍ଥାପନ କରିବ ସେମାନଙ୍କ ସହିତ। କିନ୍ତୁ ଯେଉଁମାନେ ଭଗବତ ଭକ୍ତଙ୍କଠାରୁ ନୀଚ ଗୁଣ ସମ୍ପନ୍ନ, ସେମାନଙ୍କ ପ୍ରତି ଭକ୍ତ ଦୟାଭାବ ପ୍ରଦର୍ଶନ କରିବ, କୃପା ପ୍ରଦର୍ଶନ କରିବ, ଇଏ ହେଉଛି ଭକ୍ତର ଲକ୍ଷଣ। ଯେ ଭଗବାନ ବିଷ୍ଣୁ ବା କୃଷ୍ଣଙ୍କର ଭକ୍ତ, ସେ ତିନି ପ୍ରକାର ଲୋକଙ୍କ ସହିତ ତିନି ପ୍ରକାର ଆଚରଣ କରିବ, ଏହା ହିଁ ହେଉଛି ପ୍ରକୃତ ଭକ୍ତର ମହାନତା ବା ସାଧୁ ଗୁଣ। ତେଣୁ ନାରଦ ମୁନି ଧ୍ରୁବଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ଧ୍ରୁବ, ତୁମେ ତୁମର ବିମାତାଙ୍କ ପ୍ରତି କୌଣସି ଭାବ ଈର୍ଷାଭାବ ରଖିବାର ଆବଶ୍ୟକତା ନାହିଁ, ତୁମେ ସମଭାବ ପୋଷଣ କରିବା ଉଚିତ, ସମସ୍ତଙ୍କ ପ୍ରତି ସମଭାବ ପୋଷଣ କରିବା ଉଚିତ, ଏବଂ ତୁମର ଯେତେବେଳେ ଉପଯୁକ୍ତ ସମୟ ହେବ ତୁମେ ସେତେବେଳେ ଭଗବାନଙ୍କର ଆରାଧନା କରି ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ପ୍ରୟାସ କରିବ। ବର୍ତ୍ତମାନ ତୁମର ଏ ସମୟ ନୁହେଁ। ତେଣୁ ଯେତେବେଳେ ନାରଦ ମୁନିଙ୍କଠାରୁ ଏପରି ନିରୁତ୍ସାହଜନକ କଥା ଧ୍ରୁବ ମହାରାଜ ଶ୍ରବଣ କରୁଛନ୍ତି, ସେତେବେଳେ ସେ ନାରଦ ମୁନିଙ୍କୁ ଉତ୍ତର ଦେଉଛନ୍ତି ଧ୍ରୁବ ମହାରାଜ। ତେଣୁ ଧ୍ରୁବ ମହାରାଜ କହୁଛନ୍ତି, ସ୍ୱୟଂ ସମ ଭଗବତା ସୁଖ ଦୁଃଖ ହତାତ୍ମନାମ, ହେ ପ୍ରଭୁ, ହେ ମୁନିଶ୍ରେଷ୍ଠ, ମୁଁ କ୍ଷତ୍ରିୟ କୂଳରେ ଜାତ ହୋଇଛି। ଆପଣ ଯେଉଁ ଉପଦେଶ ପ୍ରଦାନ କରୁଛନ୍ତି ଯେ ବ୍ୟକ୍ତି ସୁଖ ଦୁଃଖରେ ସମଭାବ ପୋଷଣ କରିବ, ମାନ ଅପମାନରେ ସମଭାବ ପୋଷଣ କରିବ, କାହା ପ୍ରତି ଈର୍ଷା ପରାୟଣ ହେବ ନାହିଁ, ଏସବୁ ଉପଦେଶ ମୋ ପାଇଁ ଉଦ୍ଦିଷ୍ଟ ନୁହେଁ, ଏହା ବ୍ରାହ୍ମଣମାନଙ୍କ ପାଇଁ ଉଦ୍ଦିଷ୍ଟ। କାରଣ ବ୍ରାହ୍ମଣମାନେ ଯେହେତୁ ସତ୍ୱଗୁଣରେ ସ୍ଥିତ, ତେଣୁ ସତ୍ୱଗୁଣରେ ବ୍ରାହ୍ମଣମାନେ ଥିବା ହେତୁ ସେମାନଙ୍କର ଗୋଟିଏ ଗୁଣ ସହନଶୀଳତା ଗୁଣ ରହିଛି। ସମୟ ଦମ ତପ ଶୌଚ କ୍ଷାନ୍ତି ଆର୍ଯ୍ୟବଚ ଜ୍ଞାନ ବିଜ୍ଞାନ ଆସ୍ତିକ୍ୟଂ ବ୍ରହ୍ମକର୍ମ ସ୍ୱଭାବଜ। ତେଣୁ ବ୍ରାହ୍ମଣ ଶାନ୍ତ ଭାବ ସମ୍ପନ୍ନ ହେବ, ବ୍ରାହ୍ମଣ ସହନଶୀଳତା ଗୁଣ ପୋଷଣ କରିବ, ସେ ସତ୍ୟ ପଥରେ ପରିଚାଳିତ ହେବ, ଇନ୍ଦ୍ରିୟମାନଙ୍କୁ ସଂଯମ କରିବ, ଅନ୍ୟକୁ କ୍ଷମା ପ୍ରଦାନ କରିବ। ତେଣୁ ଇଏ ସବୁ ବ୍ରାହ୍ମଣର ଗୁଣ। ତେଣୁ ଆପଣ ମୋତେ ସହନଶୀଳ ହେବା ପାଇଁ ଯେଉଁ ଉପଦେଶ ପ୍ରଦାନ କରୁଛନ୍ତି ତାହା ମୋ ପକ୍ଷରେ ପ୍ରଯୁଜ୍ୟ ନୁହେଁ, ଯେହେତୁ ମୁଁ କ୍ଷତ୍ରିୟର ସନ୍ତାନ ଏବଂ ମୋର ଶରୀରରେ କ୍ଷତ୍ରିୟର ରକ୍ତ ପ୍ରବାହିତ ହେଉଛି। ତେଣୁ ଏପରି ଆପଣଙ୍କର ଯେଉଁ ଉପଦେଶ, ତାହାକୁ ମୁଁ ହୃଦୟଙ୍ଗମ କରିପାରୁନାହିଁ। ତେଣୁ ଦର୍ଶିତ କୃପୟା ଆପଞ୍ଚ ଦୁର୍ଦ୍ଦଶସ୍ମଦ ବିଧେଇସ୍ତୁ ୟାହ। ତେଣୁ ଆପଣ ଯେଉଁ ମାର୍ଗ ପ୍ରଦର୍ଶନ କରୁଛନ୍ତି ସହନଶୀଳତାର ମାର୍ଗ, ମାନ ଅପମାନରେ ସମଭାବ ପୋଷଣ କରିବାର ମାର୍ଗ, ସେ ମାର୍ଗ ପ୍ରତି ମୋର କୌଣସି ରୁଚି ଉତ୍ପନ୍ନ ହୋଇପାରୁନି, ଯେହେତୁ ରଜଗୁଣ ସମ୍ପନ୍ନ ବା କ୍ଷତ୍ରିୟ ଭାବାପନ୍ନ। ଅଥାପି ମେ ବିନୀତସ୍ୟ କ୍ଷତ୍ରଂ ଘୋରଂ ଉପୈବିଷଃ ସୁରୁଚ୍ୟା ଦୁର୍ବଚେ ବାଣେ ନ ବିନେ ଶ୍ରୟତେ ହୃଦି। ତେଣୁ ମୁଁ ଯେହେତୁ କ୍ଷତ୍ରିୟ ଭାବ ସମ୍ପନ୍ନ, କ୍ଷତ୍ରିୟ କୂଳରେ ଜାତ ହୋଇଛି, ତେଣୁ ଆପଣଙ୍କର ଏହି କଥାଗୁଡ଼ିକ ମୋର ହୃଦୟରେ ପ୍ରବେଶ କରିପାରୁନି। ମୁଁ ଆପଣଙ୍କର କଥା ଶ୍ରବଣ କରୁଛି ମାତ୍ର, କିନ୍ତୁ ଆପଣଙ୍କର ଉପଦେଶ ବାକ୍ୟ ମୋର ହୃଦୟରେ ପ୍ରବେଶ କରିପାରୁନି ବା ମୋର ହୃଦୟକୁ ସ୍ପର୍ଶ କରିପାରୁନି। ତେଣୁ ମାତା ସୁରୁଚିଙ୍କର ବାକ୍ୟବାଣ ଦ୍ୱାରା ମୁଁ ବିଦ୍ଧ ହୋଇଛି, ସେଥିପାଇଁ ଆପଣଙ୍କର ଉପଦେଶ ମୋର ହୃଦୟକୁ ସ୍ପର୍ଶ କରିପାରୁନି। ତେଣୁ ବର୍ତ୍ତମାନ ଧ୍ରୁବ ମହାରାଜ ନିଜର ଇଚ୍ଛା ବ୍ୟକ୍ତ କରୁଛନ୍ତି ନାରଦ ମୁନିଙ୍କ ସମ୍ମୁଖରେ, ଏବଂ କ'ଣ ଇଚ୍ଛା ବ୍ୟକ୍ତ କରୁଛନ୍ତି, କହୁଛନ୍ତି, ପଦଂ ତ୍ରିଭୁବନ ଉତ୍କୃଷ୍ଟଂ ଜିଗିଷ ସାଧୁ ବର୍ତ୍ତମେ, ଯେ ହେ ମୁନିଶ୍ରେଷ୍ଠ, ବର୍ତ୍ତମାନ ମୋର ଯେଉଁ ଅବସ୍ଥା, ମୁଁ ମୋର ବିମାତାଙ୍କ ବାକ୍ୟବାଣ ଦ୍ୱାରା ଯେପରି ବିଦ୍ଧ ହୋଇଛି, ତେଣୁ ବର୍ତ୍ତମାନ ମୁଁ ମୋର ବିମାତାଙ୍କ ପ୍ରତି କୌଣସି ପ୍ରତିଶୋଧ ପରାୟଣ ହେବାକୁ ଚାହୁଁନି, କାରଣ ମାତା ସୁନୀତି ମନା କରିଛନ୍ତି ଧ୍ରୁବଙ୍କୁ ଏପରି ଭାବ ପୋଷଣ କରିବା ପାଇଁ ବା ସୁରୁଚିଙ୍କର ଅମଙ୍ଗଳ କାମନା କରିବା ପାଇଁ। ତେଣୁ ଧ୍ରୁବ ମହାରାଜ କହୁଛନ୍ତି ଯେ ବର୍ତ୍ତମାନ ମୁଁ ଗୋଟିଏ ଲକ୍ଷ୍ୟ ରଖିଛି ବା ମୋର ଗୋଟିଏ କାମନା ରହିଛି। ସେ କାମନାଟି କ'ଣ ନା ପଦଂ ତ୍ରିଭୁବନ ଉତ୍କୃଷ୍ଟ। ମୁଁ ଏପରି ଏକ ପଦକୁ ପ୍ରାପ୍ତ ହେବାକୁ ଚାହୁଁଛି ଯାହା ସମସ୍ତ ତ୍ରିଲୋକ ମଧ୍ୟରେ ଉତ୍କୃଷ୍ଟ ପଦ, ସେପରି ଉତ୍କୃଷ୍ଟ ପଦକୁ ମୁଁ ପ୍ରାପ୍ତ ହେବା ପାଇଁ ଚାହୁଁଛି। ପଦଂ ତ୍ରିଭୁବନ ଉତ୍କୃଷ୍ଟ ଜିଗୀଷ ସାଧୁ ବର୍ତ୍ତମେ। ତେବେ ଏପରି ତ୍ରିଭୁବନରେ ଉତ୍କୃଷ୍ଟ ପଦ ବା ଉତ୍କୃଷ୍ଟ ଆସନ ବା ଉତ୍କୃଷ୍ଟ ରାଜ୍ୟର ମୁଁ ଯେଉଁ କାମନା କରୁଛି, ଏପରି କାମନା ମୁଁ କୌଣସି ଅସତ ଉପାୟରେ ପ୍ରାପ୍ତ ହେବା ପାଇଁ ଚାହୁଁନି। ଅନେକ ସମୟରେ ସଂସାରରେ ଦେଖାଯାଏ ଯେ ବ୍ୟକ୍ତି ଯେତେବେଳେ ଉଚ୍ଚ ଅଭିଳାଷୀ ହୁଏ ସେତେବେଳେ ସେ ଅସତ ଉପାୟରେ ତାର ଅଭିଳାଷକୁ ପୂର୍ଣ୍ଣ କରିବା ପାଇଁ ସେ ଚେଷ୍ଟା କରିଥାଏ। ଯଦି ସତ୍ ଉପାୟରେ ସେ ଉଚ୍ଚ ଅଭିଳାଷକୁ ସେ ପୂର୍ଣ୍ଣ କରି ନ ପାରେ ଅସତ୍ ଉପାୟ ଅବଲମ୍ବନ କରିଥାଏ। ଯେନ କେନ ପ୍ରକାର ସେ ତାର ଇଚ୍ଛାକୁ ପୂର୍ଣ୍ଣ କରିବାକୁ ଚାହିଁଥାଏ। କିନ୍ତୁ ଧ୍ରୁବ ମହାରାଜ କୌଣସି ଅସତ୍ ଉପାୟ ଅବଲମ୍ବନ କରିବାକୁ ଚାହୁଁନାହାନ୍ତି। ସେ ଯେଉଁ ଅସମ୍ଭବ କାମନା କରିଛନ୍ତି ସମସ୍ତ ତ୍ରିଲୋକରେ ଉତ୍କୃଷ୍ଟ ପଦର କାମନା, ତାହା ଅସତ୍ ଉପାୟ ଅବଲମ୍ବନ କରି ସେ କାମନାକୁ ପୂର୍ଣ୍ଣ କରିବାକୁ ସେ ଚାହୁଁନାହାନ୍ତି। ତେଣୁ ନାରଦ ମୁନିଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ହେ ମୁନିଶ୍ରେଷ୍ଠ, ମୁଁ ଯେଉଁ ଅସମ୍ଭବ କାମନା କରୁଛି ଯେ ମୋର ପ୍ରପିତାମହ ବ୍ରହ୍ମାଙ୍କଠାରୁ ଉଚ୍ଚତର ରାଜ୍ୟର କାମନା କରୁଛି, ଉଚ୍ଚତର ଆସନର କାମନା କରୁଛି, କିନ୍ତୁ ସେ କାମନାକୁ ପୂର୍ଣ୍ଣ ହେବା ପାଇଁ ମୁଁ ସାଧୁ ବର୍ତ୍ତମେ, ମୁଁ ସାଧୁ ମାର୍ଗ କ'ଣ, ମୁଁ କିପରି ଭାବରେ ସେ କାମନାକୁ ପୂର୍ଣ୍ଣ କରିପାରିବି, ସେ ମାର୍ଗ ଆପଣ ପ୍ରଦର୍ଶନ କରନ୍ତୁ। ମୁଁ ଅସତ ମାର୍ଗରେ ଯାଇ ସେ କାମନାକୁ ପୂର୍ଣ୍ଣ କରିବାକୁ ଚାହୁଁନି। ତେଣୁ ଏହା ହେଉଛି ଭକ୍ତର ଲକ୍ଷ୍ୟ। ଯଦି ଭକ୍ତ ର କିଛି ଭୌତିକ କାମନା ମଧ୍ୟ ରହିଥାଏ ତାହେଲେ ସେ ଅସତ ଉପାୟ ଅବଲମ୍ବନ କରେ ନାହିଁ, ସତ୍ ଉପାୟରେ, କାରଣ ଯେ ଭଗବାନ ହେଉଛନ୍ତି ପରମ ସତ୍ୟ, ଯେ ପରମ ସତ୍ୟର ଆରାଧନା କରୁଛି ବା ଆରାଧନା କରିବା ପାଇଁ ଚେଷ୍ଟା କରୁଛି ସେ ମଧ୍ୟ ସତ୍ୟ ପଥର ପଥିକ ହେବା ଆବଶ୍ୟକ। ତା ନହେଲେ ସେ ପରମ ସତ୍ୟଙ୍କୁ, ପରମ ପୁରୁଷ ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ ଅସମର୍ଥ। ଯଦି କେହି ଭକ୍ତି ମାର୍ଗ ଅବଲମ୍ବନ କରୁଛି ବା ପରମ ସତ୍ୟ ପରମ ପୁରୁଷ ଭଗବାନଙ୍କୁ ପ୍ରସନ୍ନ କରିବା ପାଇଁ ଚେଷ୍ଟା କରୁଛି ତାହେଲେ ସେ ସତ୍ୟ ପଥର ପଥିକ ହେବା ଆବଶ୍ୟକ। ସେ ସତ୍ୟ କଥା କହିବା ଆବଶ୍ୟକ, ସତ୍ୟ ମାର୍ଗ ଅନୁସରଣ କରିବା ଆବଶ୍ୟକ। ମିଥ୍ୟାର ଆଶ୍ରୟ ନେଇ କେହି ପରମ ସତ୍ୟ ଭଗବାନଙ୍କୁ ସନ୍ତୁଷ୍ଟ କରିପାରେ ନା। ତେଣୁ ଧ୍ରୁବ ମହାରାଜ କହୁଛନ୍ତି ଯେ ପଦଂ ତ୍ରିଭୁବନ ଉତ୍କୃଷ୍ଟଂ ଜିଗୀଷ ସାଧୁ ବର୍ତ୍ତମେ। ତେଣୁ ହେ ମୁନିଶ୍ରେଷ୍ଠ, ଆପଣ କୃପା କରି ମୋତେ ସାଧୁ ମାର୍ଗ ପ୍ରଦର୍ଶନ କରନ୍ତୁ, ଉଚିତ ମାର୍ଗ ପ୍ରଦର୍ଶନ କରନ୍ତୁ। ବ୍ରୁହି ଅସ୍ମତ୍ ପିତୃଭୀର୍ ବ୍ରହ୍ମନ୍ ଅନ୍ୟରପି ଅନଧିଷ୍ଠିତ। ତେଣୁ ହେ ବ୍ରାହ୍ମଣ, ହେ ମୁନିଶ୍ରେଷ୍ଠ, ମୋତେ ଏପରି ମାର୍ଗ ପ୍ରଦର୍ଶନ କରି ମୋତେ ଆଦେଶ ପ୍ରଦାନ କରନ୍ତୁ ଯାହାଦ୍ୱାରା ମୋର ଯେଉଁ ଅସମ୍ଭବ କାମନା କି ମୋର ପିତା ପିତାମହ ଏବଂ ପ୍ରପିତାମହ ଯେଉଁ ଆସନ ବା ଯେଉଁ ରାଜ୍ୟକୁ ପ୍ରାପ୍ତ ହୋଇନାହାନ୍ତି, ମୁଁ କିପରି ସେ ରାଜ୍ୟକୁ ପ୍ରାପ୍ତ ହେବି, ମୋର ଏହି କାମନା ଅସମ୍ଭବ କାମନା କିପରି ଭାବରେ ପୂର୍ଣ୍ଣ ହେବ, ସେଥିପାଇଁ ମୋତେ ମାର୍ଗ ପ୍ରଦର୍ଶନ କରନ୍ତୁ। ତେଣୁ ନାରଦ ମୁନି ଦେଖିଲେ ଯେ ଧ୍ରୁବଙ୍କୁ ଏତେ ନିରୁତ୍ସାହିତ କଲେ ମଧ୍ୟ ଧ୍ରୁବ ଗୃହକୁ ପ୍ରତ୍ୟାବର୍ତ୍ତନ କରିବା ପାଇଁ ଇଚ୍ଛୁକ ନୁହନ୍ତି। ସେ ତାଙ୍କର कामना को पूर्ण करिवा पाए साधु मार्ग प्रदर्शन पाए तंग निवेदन करुछन्ते। तेणु नारद मुनि स्थिर निश्चित हो गले जे ध्रुव कौनसी प्रलोभन द्वारा केवे प्रलोभित ही पारे ना, से दृढ़ निश्चित ही भगवान को प्राप्त होगा पाए। तेणु नारद मुनि वर्तमान ध्रुवंकर दृढ़ निश्चयता को दर्शन करी तांकु उपदेश प्रदान करिवा को जाउछन्ते। अर्थात वर्तमान ध्रुव महाराज तांकर गुरुदेव नारद मुनि के समक्ष रे एक विषम परीक्षा रे उत्तीर्ण होइछन्ते। गुरुंकर परीक्षा रे ध्रुव उत्तीर्ण होइछन्ते, तांकर दृढ़ निश्चयता प्रदर्शन करिछन्ते। एहि होउछि भक्ति मार्गर प्रथम सोपान, जे भक्ति मार्गरे दृढ़ता आचरण करिबा, भक्ति मार्गरे दृढ़ता भावरे भगवान कृष्णंकर कृपालाभ पाई तंकर आराधना करिबा दृढ़ता सहकारे, ताहा होची भक्ति मार्गर प्रथम सोपान। सेथिपाई श्री रूप गोस्वामी कहिछन्ति उत्साह निश्चय धैर्या तत्तत् कर्म प्रवर्तनात्, जे भक्ति मार्ग रे प्रथम व्यक्ति दृढ़ निश्चित हब एवं सब समय रे कृष्ण के सेवा पाई उत्साहित रहिबो। ता सहित धैर्य धारण करिबो, अधैर्य हब नै, मु एते वर्ष धरि कृष्ण के सेवा करूछि मु काही फल प्राप्त हेलिनि। व्यक्ति सब समय रे निश्चयता पूर्वक दृढ़ निश्चयता पूर्वक दृढ़ प्रतिज्ञा है उत्साह सहित कृष्ण के सेवा करी चलिबो। भगवान कृष्ण केते बेले कृपा करिवे आमे तार समय सीमा निर्धारण करि परिबा ना, कारण भगवान होचंती परम स्वतंत्र। से जदि आमर भक्ति रे प्रसन्न होंती ताहले से संगे संगे कृपा करी पारंते, किंतु आम भक्ति से प्रसन्न नहंते हुए तो आमको बहुकाल प्रतीक्षा करने को मध्य पड़ी पारे। तबे आम देखिबा ध्रुव महाराज क्षेत्र रे ध्रुव महाराज दृढ़ प्रतिज्ञ थिबा हेतु अति अल्प समय मध्य रे से भगवान कृपा को प्राप्त हेबा पाई समर्थ हेले। जे भगवान कृपा को प्राप्त होगा पाई मुनि ऋषि माने हजार हजार वर्ष धरी तपस्या करी थांती, जन्म जन्म धरी तपस्या करी थांती एवं भगवान कृपा को प्राप्त होगा पाई समर्थ ही पारंते नाही, सही भगवान कृपा को ध्रुव महाराज अति सहज रे प्राप्त है, अति अल्प दिन रे प्राप्त है। तेणु भक्ति मार्ग रही प्रथम सोपान दृढ़ प्रतिज्ञ हवा भगवान कर सेवा करिवा पाए तंकर कृपा प्राप्त हवा पाए, ताहले भक्त भक्ति मार्ग रे से अग्रगति लाभ करिवो एवं अतिशीघ्र भगवान कर कृपा को प्राप्त हवा पाए समर्थ हो। तेणु नारद मुनि वर्तमान ध्रुवंकु तंकर परीक्षा रे उत्तीर्ण हेथिबार देखि वर्तमान तांकु भक्ति मार्ग रे किपरि से अग्रगति लाभ करिवे सेथिपाई उपदेश प्रदान करछन्ते। कारण नारद मुनि देखुछन्ते जे ध्रुव एक असंभव प्रतिज्ञा को उदाहरण करि आसछन्ते भगवान विष्णु को संतुष्ट करिवा पाए। जदियो नारद मुनि भलो भावे जानिछन्ते जे भगवान को पाई असंभव किछि नाही, जेउ भगवान कर कृपा हेले असंभव मध्य संभव ही पारे। सेथिपाई कहा जाइछि जे मुकं करोति वाचालं पंगु लंघयते गिरिम जत्कृपा परमानंद जत्कृपा तमहं वंदे परमानंद माधव। जे भगवान कर କୃପା ହେଲେ ମୁକଂ କରୋତି ବାଚାଳମ୍, ମୁକ ବ୍ୟକ୍ତି ମଧ୍ୟ ବାଚାଳ ହେଇପାରେ ଭଗବାନଙ୍କର କୃପାରୁ। ପଙ୍ଗୁ ମଧ୍ୟ, ପଙ୍ଗୁ ବ୍ୟକ୍ତି ଗିରି ଲଙ୍ଘନ କରିପାରେ। ପଙ୍ଗୁ ବ୍ୟକ୍ତିର ଗିରି ଲଙ୍ଘନ କରିବା, ପାହାଡ ଚଢ଼ିବା ଅସମ୍ଭବ କଥା। ପଙ୍ଗୁ ଅର୍ଥାତ ଯେଉଁମାନେ ଛୋଟା କେମ୍ପା, ସେମାନେ ପାହାଡ଼ ଚଢ଼ିବା ତାଙ୍କ ପାଖରେ ଅସମ୍ଭବ ବ୍ୟାପାର। ବା ଯେଉଁ ବ୍ୟକ୍ତି ମୁକ ଯେ କଥା କହିପାରୁନି, ତାର ବାଚାଳ ହେଇ କଥାବାର୍ତ୍ତା କରିବା ଅସମ୍ଭବ କଥା, କିନ୍ତୁ ଭଗବାନଙ୍କର କୃପାରୁ ଏସବୁ ସମ୍ଭବ ହେଇପାରେ, ଅସମ୍ଭବ ସମ୍ଭବ ହେଇପାରେ। ତେଣୁ ଧ୍ରୁବ ମହାରାଜ ଯେଉଁ ଅସମ୍ଭବ କାମନା କରିଛନ୍ତି ଯେ ସେ ତ୍ରିଲୋକରେ ଶ୍ରେଷ୍ଠ ରାଜ୍ୟ ଅଧିକାର କରିବେ, ବ୍ରହ୍ମାଙ୍କଠାରୁ ମଧ୍ୟ ଉଚ୍ଚତର ରାଜ୍ୟ ପ୍ରାପ୍ତ ହେବେ, ଏହା ଏକ ଅସମ୍ଭବ କାମନା। ତେଣୁ ଏହି ଅସମ୍ଭବ କାମନାକୁ ସେ ପୂର୍ଣ୍ଣ କରିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। ନାରଦମୁନି ଏକଥା ଜାଣି ଧ୍ରୁବ ମହାରାଜଙ୍କୁ ବର୍ତ୍ତମାନ ମାର୍ଗ ପ୍ରଦର୍ଶନ କରିବାକୁ ଯାଉଛନ୍ତି, କାରଣ ନାରଦମୁନି ଭଲ ଭାବରେ ଜାଣିଛନ୍ତି ଯେ ସଂସାରରେ ଭଗବାନଙ୍କ ପାଇଁ କିଛି ଅସମ୍ଭବ ନାହିଁ, ତାଙ୍କ ପକ୍ଷରେ ସବୁକିଛି ସମ୍ଭବ। ତାଙ୍କର କୃପା ପ୍ରାପ୍ତ ହେଲେ ବ୍ୟକ୍ତିର ଅସମ୍ଭବ କାମନା ମଧ୍ୟ ପୂର୍ଣ୍ଣ ହୋଇପାରେ। ତେଣୁ ନାରଦ ମୁନି ବର୍ତ୍ତମାନ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ଜନନ୍ୟାଭିହିତ ପନ୍ଥ ସବୈ ନିଶ୍ରେୟ ଶସ୍ୟତେ। ହେ ଧ୍ରୁବ, ହେ ବତ୍ସ, ତୁମର ଜନନୀ, ତୁମର ମାତା ତୁମକୁ ଯେଉଁ ମାର୍ଗ ପ୍ରଦର୍ଶନ କରିଛନ୍ତି, ତାହା ହିଁ ହେଉଛି ତୁମ ପାଇଁ ପରମ କଲ୍ୟାଣକାରୀ ମାର୍ଗ, ତାହା ହିଁ ହେଉଛି ସମସ୍ତ ସଂସାର ପାଇଁ ମଧ୍ୟ କଲ୍ୟାଣକାରୀ ମାର୍ଗ। ତେଣୁ ନାରଦ ମୁନି ବର୍ତ୍ତମାନ ସମର୍ଥନ କରୁଛନ୍ତି ସୁନୀତିଙ୍କର ଉପଦେଶକୁ। ମାତା ସୁନୀତି ଧ୍ରୁବଙ୍କୁ ଯେଉଁ ଉପଦେଶ ପ୍ରଦାନ କରିଥିଲେ, ଯିଏକି ଧ୍ରୁବଙ୍କର ପ୍ରଥମ ଗୁରୁ, ଶିକ୍ଷା ଗୁରୁ ମାତା ସୁନୀତି, ତେଣୁ ବର୍ତ୍ତମାନ ଦୀକ୍ଷା ଗୁରୁ, ବର୍ତ୍ତମାନ ନାରଦ ମୁନି ଦୀକ୍ଷା ପ୍ରଦାନ କରି ଉପଦେଶ ପ୍ରଦାନ କରୁଛନ୍ତି ଧ୍ରୁବ ମହାରାଜଙ୍କୁ, ତେଣୁ ସେ ସମର୍ଥନ କରୁଛନ୍ତି। ତେଣୁ ଶିକ୍ଷା ଗୁରୁ ଏବଂ ଦୀକ୍ଷା ଗୁରୁ ଏମାନଙ୍କର ଏକା ପ୍ରକାର ମତ ହେବ, ମତ ପାର୍ଥକ୍ୟ ହେବ, କାରଣ ଗୁରୁ, ଶାସ୍ତ୍ର, ସାଧୁ ଏମାନେ ଗୋଟିଏ କଥା କହିବେ। ଶାସ୍ତ୍ର ଯେଉଁ କଥା କହିବ, ଗୁରୁ ସେ କଥା କହିବେ, ସାଧୁମାନେ ମଧ୍ୟ ସେ ଏକା କଥା କହିବେ, ସେ ଭିନ୍ନ କଥା କହିବେ। ଯଦି କେଉଁଠାରେ ଭିନ୍ନତା ପରିଲକ୍ଷିତ ହୁଏ, ତାହେଲେ ସେଠାରେ କିଛି ଅସୁବିଧା ରହିଛି। ତେଣୁ ମାତା ସୁନୀତି ଯେଉଁ ଉପଦେଶ ପ୍ରଦାନ କରିଥିଲେ ଧ୍ରୁବଙ୍କୁ, ବର୍ତ୍ତମାନ ନାରଦ ମୁନି ସେ ଉପଦେଶର ସମର୍ଥନ କରୁଛନ୍ତି। ଜନନ୍ୟାଭିହିତ ପନ୍ଥା ସବୈ ନିଶ୍ରେୟଶସ୍ୟତେ ଭଗବାନ ବାସୁଦେବସ୍ତଂ ଭଜତଂ ପ୍ରବଣାତ୍ମନଃ। ତେଣୁ ନାରଦ ମୁନି ବର୍ତ୍ତମାନ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ହେ ଧ୍ରୁବ, ହେ ବତ୍ସ, ତୁମର ମାତା ତୁମକୁ ଯେଉଁ ଉପଦେଶ ପ୍ରଦାନ କରିଛନ୍ତି, ସେହି ଉପଦେଶ ହିଁ ହେଉଛି ପ୍ରକୃତ ପନ୍ଥା ଭଗବାନଙ୍କୁ ସନ୍ତୁଷ୍ଟ କରିବା ପାଇଁ। ଭଗବାନ ବାସୁଦେବସ୍ତଂ ଭଜତଂ ପ୍ରବଣାତ୍ମନଃ। ତେଣୁ ହେ ବତ୍ସ, ତୁମେ ଏକାଗ୍ରଚିତ୍ତ ହୋଇ ସେହି ଭଗବାନ ବାସୁଦେବଙ୍କର ଭଜନ କର। ଭଜନ ଅର୍ଥାତ୍ ସେବା, ଭକ୍ତି। ତୁମେ ଭଗବାନ ବାସୁଦେବ କୃଷ୍ଣଙ୍କର ଭଜନ କର, ତାଙ୍କର ସେବାରେ ନିଜକୁ ନିୟୋଜିତ କର। କିନ୍ତୁ ନାରଦ ମୁନି ଗୋଟିଏ କଥା କହୁଛନ୍ତି, ଏକାଗ୍ର ଚିତ୍ତରେ, ଅର୍ଥାତ୍ ତୁମର ମନକୁ ସ୍ଥିର କରି, କାରଣ ମନ ସବୁଠାରୁ ଚଞ୍ଚଳ, ଏହି ମନ ଆମର ଶତ୍ରୁ ଏବଂ ଏହି ମନ ଆମର ମିତ୍ର ମଧ୍ୟ ହୋଇପାରେ। ଯେତେବେଳେ ମନ ସ୍ଥିର ହୁଏ ସେତେବେଳେ ମିତ୍ରର କାର୍ଯ୍ୟ କରେ, ଅସ୍ଥିର ମନ, ଚଞ୍ଚଳ ମନ ଶତ୍ରୁର କାର୍ଯ୍ୟ କରିଥାଏ। ତେଣୁ ନାରଦ ମୁନି ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ଏକାଗ୍ର ଚିତ୍ତରେ ଭଗବାନ ବାସୁଦେବ କୃଷ୍ଣଙ୍କର ତୁମେ ଭଜନ କର, ତାଙ୍କର ଭକ୍ତି ଆଚରଣ କର, ତାହିଁ ହେଉଛି ତୁମ ପାଇଁ ଉପଯୁକ୍ତ ପନ୍ଥା। ଧର୍ମାର୍ଥ କାମ ମୋକ୍ଷାକ୍ଷମ ଯ ଇଚ୍ଛେ ସେ ଆତ୍ମନ ଏକଂ ଏବ ହରେସ୍ତତ୍ର କାରଣ ପାଦ ସେବନ। ତେଣୁ ବର୍ତ୍ତମାନ ନାରଦମୁନି କହୁଛନ୍ତି, ହେ ବତ୍ସ, ତୁମେ ଯାହା କିଛି କାମନା କର ନା କାହିଁକି, ଧର୍ମ ଅର୍ଥ କାମ ମୋକ୍ଷ, ତୁମେ ଯଦି ଧର୍ମ ଆଚରଣ କରିବାକୁ ଚାହ ତାହେଲେ ସେହି ଭଗବାନ ବାସୁଦେବ କୃଷ୍ଣଙ୍କର ଉପାସନା କର, ତାହିଁ ହେଉଛି ପରମ ଧର୍ମ, ଶ୍ରେଷ୍ଠ ଧର୍ମ। ତୁମେ ଯଦି ଅର୍ଥ କାମନା କର ତାହେଲେ ତୁମେ ସେହି ପରମ ପୁରୁଷ ବାସୁଦେବଙ୍କର ଭଜନ କର, ସେ ତୁମକୁ ସମସ୍ତ ଐଶ୍ୱର୍ଯ୍ୟ ପ୍ରଦାନ କରିବା ପାଇଁ ସମର୍ଥ, କାରଣ ସେ ହେଉଛନ୍ତି ଲକ୍ଷ୍ମୀପତି। ସେଥିପାଇଁ ଶାସ୍ତ୍ରରେ କୁହାଯାଇଛି, କିଂ ଅଲଭ୍ୟ ଭଗବତୀ ପ୍ରସନ୍ନେ ଶ୍ରୀନିକେତନେ, ଯାହା ପ୍ରତି ଭଗବାନ ଶ୍ରୀନିକେତନ ଲକ୍ଷ୍ମୀଙ୍କର ଯେ ନିବାସ ସ୍ଥାନ, ଲକ୍ଷ୍ମୀଦେବୀ ଯାହାଙ୍କର ହୃଦୟରେ ବକ୍ଷଦେଶରେ ନିବାସ କରୁଛନ୍ତି, ତେଣୁ ସେହି ଶ୍ରୀନିକେତନ ଭଗବାନ ଯଦି କାହା ଉପରେ ପ୍ରସନ୍ନ ହୁଅନ୍ତି, କିଂ ଅଲଭ୍ୟ, ତା ପାଇଁ ଜୀବନରେ କ'ଣ ଅଲଭ୍ୟ ହୋଇପାରେ, ଅର୍ଥାତ୍ ସେ ସବୁକିଛି ପ୍ରାପ୍ତ ହୋଇପାରେ। ଭଗବତ ଗୀତାରେ ମଧ୍ୟ ଭଗବାନ ଶ୍ରୀକୃଷ୍ଣ ସେ ଏକା କଥା କହୁଛନ୍ତି, ଚତୁର୍ବିଧ ଭଜନ୍ତେ ମାମ ଜନା ସ୍ୱୀକୃତି ନ ଅର୍ଜୁନ, ଆର୍ତି ଅର୍ଥାର୍ଥି ଜିଜ୍ଞାସୁ ଜ୍ଞାନୀ ଚ ଭରତର୍ଷ। ଯେଉଁ ବ୍ୟକ୍ତି ବିପଦରେ ପଡ଼ିଛି, ବିପଦରୁ ମୁକ୍ତ ହେବା ପାଇଁ ଚାହୁଁଛି, ସେ ମୋ ନିକଟକୁ ଆସିଥାଏ, ଭଗବାନ କୃଷ୍ଣ କହୁଛନ୍ତି, ମୋର ଶରଣାପନ୍ନ ହୋଇଥାଏ ବିପଦରୁ ରକ୍ଷା ପାଇବା ପାଇଁ। ଯେଉଁ ବ୍ୟକ୍ତି ଅର୍ଥାର୍ଥୀ, ଅର୍ଥାତ୍ ଅର୍ଥ କାମନା କରୁଛି, ଧନ କାମନା କରୁଛି ଏବଂ ମୋ ନିକଟକୁ ଆସୁଛି, ମୋର ଶରଣାପନ୍ନ ହେଉଛି, ମୁଁ ତାକୁ ଧନ ପ୍ରଦାନ କରିଥାଏ, ଐଶ୍ୱର୍ଯ୍ୟ ପ୍ରଦାନ କରିଥାଏ। ଯେଉଁ ବ୍ୟକ୍ତି ଜିଜ୍ଞାସୁ ମୋତେ ଜାଣିବା ପାଇଁ ଇଚ୍ଛା କରୁଛି, ସେ ମଧ୍ୟ ମୋ ନିକଟକୁ ଆସିଥାଏ, ବା ଯେ ଜ୍ଞାନରେ ସ୍ଥିତ ହୋଇଛି, ବହୁନାଂ ଜନ୍ମନାଙ୍ଗନ୍ତେ ଜ୍ଞାନବାନ ମାଂ ପ୍ରପଦ୍ୟତେ, ଅନେକ ଜନ୍ମ ପରେ ଜ୍ଞାନବାନ ବ୍ୟକ୍ତି ମୋର ଶରଣାପନ୍ନ ହୋଇଥାଏ। କାହିଁକି ଶରଣାପନ୍ନ ହୋଇଥାଏ, ଏହି କଥା ଜାଣି ଯେ ବାସୁଦେବ ସର୍ବଙ୍ଗୀତି, ଭଗବାନ ବାସୁଦେବ କୃଷ୍ଣ ହେଉଛନ୍ତି ସବୁକିଛିର ମୂଳ, ସେଥିପାଇଁ ସେ ମୋର ଶରଣାପନ୍ନ ହୋଇଥାଏ। ଏପରି ଚାରି ପ୍ରକାର ଲୋକ ମୋ ନିକଟକୁ ଆସିଥାନ୍ତି। ତେଣୁ ନାରଦ ମୁନି ମଧ୍ୟ ଠିକ୍ ସେହି କଥା କହୁଛନ୍ତି ଯେ ଧର୍ମ ସାଧନ କରିବା ପାଇଁ ବା ଅର୍ଥ କାମୀ, ଯେ ଅର୍ଥ ପିପାସୁ ଧନ କାମନା କରୁଛି ବା ନିଜର କାମନାର ପରିତୃପ୍ତି ପାଇଁ, କାମନାକୁ ପୂର୍ଣ୍ଣ କରିବା ପାଇଁ ସେ ମଧ୍ୟ କୃଷ୍ଣଙ୍କ ନିକଟକୁ ଆସିପାରେ, ବା ଯେ ମୁଖ୍ୟ କାମୀ ମୁଖ୍ୟ କାମନା କରୁଛି ସେ ମଧ୍ୟ ଭଗବାନଙ୍କ ନିକଟକୁ ଆସିପାରେ। ତେଣୁ ଶାସ୍ତ୍ରରେ କୁହାଯାଇଛି, ଅକାମ ସର୍ବକାମ ବା ମୁଖ୍ୟ କାମ ଉଦାରଧି ତୀବ୍ରେଣ ଭକ୍ତି ଯୋଗେନ ଜଜତେ ପୁରୁଷଂ ପରମ। ଯାହାର କିଛି କାମନା ଥାଉ ବା କୌଣସି କାମନା ନଥାଉ, ଅକାମ ସର୍ବକାମ ବା ମୁଖ୍ୟ କାମ, ଯେ ମୁଖ୍ୟ କାମନା କରୁଛି, ଏପରି ବ୍ୟକ୍ତିମାନେ ଯଦି ତୀବ୍ର ଭକ୍ତି ଯୋଗ ଦ୍ୱାରା ଭଗବାନ କୃଷ୍ଣଙ୍କର ଉପାସନା କରିଥାନ୍ତି, ତାହେଲେ ସେମାନେ ଭଗବାନ କୃଷ୍ଣଙ୍କର ଚରଣ କମଳକୁ ପ୍ରାପ୍ତ ହେବା ସହ ସେମାନଙ୍କର ସମସ୍ତ କାମନା ପରିପୂର୍ଣ୍ଣ ହୋଇଥାଏ। ତେଣୁ ଭଗବାନ କୃଷ୍ଣ ହିଁ ବ୍ୟକ୍ତିର ଏକମାତ୍ର ଶରଣ୍ୟ, ଆଶ୍ରୟର ସ୍ଥଳ, ଏକମାତ୍ର ଆଶ୍ରୟ ଯୋଗ୍ୟ। ତେଣୁ ବୁଦ୍ଧିମାନ ବ୍ୟକ୍ତିମାନେ ସେମାନେ ଅନ୍ୟ କୌଣସି ଦେବାଦେବୀମାନଙ୍କର ଶରଣାପନ୍ନ ନ ହୋଇ ସେମାନେ ଭଗବାନ କୃଷ୍ଣଙ୍କର ଶରଣାପନ୍ନ ହୋଇଥାନ୍ତି। ତେଣୁ ନାରଦ ମୁନି କହୁଛନ୍ତି ଯେ ହେ ବତ୍ସ, ତୁମେ ଯଦି ଧର୍ମ ଅର୍ଥ କାମ ମୋକ୍ଷ ଯାହା କିଛି ବି କାମନା କରୁଛ ସେସବୁକୁ ଏକଂ ହି ଏବ ହରେସ୍ତତ୍ର କାରଣମ୍ ସେସବୁକୁ ପୂର୍ଣ୍ଣ କରିବା ପାଇଁ ତୁମର କାମନାକୁ ଚରିତାର୍ଥ କରିବା ପାଇଁ ଭଗବାନ ହରିଙ୍କର ପାଦ ସେବା ହିଁ ଏକମାତ୍ର କାରଣ। ଅର୍ଥାତ୍ ତୁମେ ଭଗବାନ ହରି କୃଷ୍ଣଙ୍କର ପାଦ ସେବାମୂଳକ ଭକ୍ତି ଆଚରଣ କଲେ ତୁମର ସମସ୍ତ କାମନା ପରିପୂର୍ଣ୍ଣ ହେବ, ଏଥିରେ କୌଣସି ସନ୍ଦେହ ନାହିଁ। ତତତ୍ତାତ୍ ଗଚ୍ଛ ଭଦ୍ରଂ ତେ ଯମୁନାୟାସ୍ତଟଂ ଶୁଚି ପୁନଂ ମଧୁବନଂ ଯତ୍ର ସନ୍ନିଧଂ ନିତ୍ୟଦାହରେ। ତେଣୁ ବର୍ତ୍ତମାନ ନାରଦ କିପରି ଭାବରେ ଭଗବାନ କୃଷ୍ଣଙ୍କର ଭକ୍ତି ଧ୍ରୁବ ମହାରାଜ ଆଚରଣ କରିବେ ସେ ଉପଦେଶ ପ୍ରଦାନ କରୁଛନ୍ତି। ତେଣୁ ନାରଦମାନେ କହୁଛନ୍ତି, ହେ ବତ୍ସ, ତୁମେ ଯଦି ଅତି ଶୀଘ୍ର, କାରଣ ମୁଁ ତୁମର ଏହି ବ୍ୟାକୁଳତାକୁ ଲକ୍ଷ୍ୟ କରୁଛି ଯେ ତୁମେ ପାଞ୍ଚ ବର୍ଷର ବାଳକ ହେଲେ ମଧ୍ୟ ତୁମେ ଏପରି ଅସମ୍ଭବ କାମନା ନେଇ ଭଗବାନଙ୍କୁ ଠାରୁ ବରଦାନ ପ୍ରାପ୍ତ ହେବା ପାଇଁ ଆସିଛ, ତେଣୁ ତୁମର ଏ ବ୍ୟାକୁଳତା ଏବଂ ଦୃଢ଼ ନିଶ୍ଚୟତାକୁ ଲକ୍ଷ୍ୟ କରି ନାରଦ ମୁନି ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ହେ ବତ୍ସ, ତୁମେ ଯଦି ଅତିଶୀଘ୍ର ଭଗବାନଙ୍କୁ ସନ୍ତୁଷ୍ଟ କରିବାକୁ ଚାହ ତାହେଲେ ତୁମେ ସେହି ପରମ ପବିତ୍ର ଯମୁନା ନଦୀ ତଟକୁ ତୁମକୁ ଯିବାକୁ ହେବ, ଯେଉଁ ଯମୁନା ନଦୀର ଜଳ ଅତ୍ୟନ୍ତ ପବିତ୍ର, ଏପରିକି ଗଙ୍ଗା ନଦୀର ଜଳଠାରୁ ମଧ୍ୟ ଯମୁନା ନଦୀର ଜଳ ଶହେ ଗୁଣ ଅଧିକ ପବିତ୍ର। କାରଣ ଗଙ୍ଗା ନଦୀର ଜଳ ଭଗବାନଙ୍କର ଚରଣରୁ ଉଦ୍ଭୁତ ଜଳ, ଭଗବାନଙ୍କ ଚରଣରୁ ଉଦ୍ଭୁତ ଯେଉଁ ଜଳ ତାହା ଗଙ୍ଗା ନଦୀରେ ପରିଣତ ହୋଇଛି, ତେଣୁ ଗଙ୍ଗା ନଦୀର ଜଳ ଭଗବାନଙ୍କର ଚରଣ ଉଦକ। କିନ୍ତୁ ଯମୁନାର ଜଳ ହେଉଛି ଦିବ୍ୟ ଜଳ, ଯାହାକି ଭଗବତ ଧାମରୁ ଗୋଲୋକ ବୃନ୍ଦାବନରୁ ଏହି ଯମୁନା ନଦୀ ଅବତରଣ କରିଛନ୍ତି। ଯେପରି ଭଗବାନଙ୍କର ଧାମ ବୃନ୍ଦାବନ ଧାମ ତାହା ଏହି ସଂସାରର ଅଂଶ ନୁହେଁ, ଏହି ଭୌତିକ ସଂସାରର ଅଂଶ ବୃନ୍ଦାବନ ଧାମ ନୁହେଁ। ଭଗବାନ ଯେତେବେଳେ ଅବତାର ଗ୍ରହଣ କରନ୍ତି ସେତେବେଳେ ସେ ନିଜର ଧାମକୁ ମଧ୍ୟ ଅବତରିତ କରାଇଥାନ୍ତି ତାଙ୍କର ଅବତରଣ ପୂର୍ବରୁ। ତେଣୁ ବୃନ୍ଦାବନ ଧାମ ଭୌତିକ ଜଗତର ବା ଭୌମ ବୃନ୍ଦାବନ ଧାମ ତାହା ମଧ୍ୟ ଗୋଲୋକ ବୃନ୍ଦାବନରୁ ଅବତରଣ କରିଛି, ସେହି ଭୌତିକ ଜଗତର ଅଂଶ ନୁହେଁ, ଭୌତିକ ସୃଷ୍ଟିର ଅଂଶ ନୁହେଁ ବୃନ୍ଦାବନ ଧାମ। ତେଣୁ ବୃନ୍ଦାବନ ଧାମରେ ଥିବା ଗୋବର୍ଦ୍ଧନ ପର୍ବତ, ଯମୁନା ନଦୀ ଏସବୁ ଦିବ୍ୟ ଲୋକ ଗୋଲୋକ ବୃନ୍ଦାବନରୁ ଅବତରଣ କରିଛନ୍ତି। ତେଣୁ ଯମୁନା ନଦୀର ଜଳ ତାହା ହେଉଛି ଦିବ୍ୟ ଜଳ, ଏବଂ ଯମୁନା ନଦୀରେ ଭଗବାନ କୃଷ୍ଣ ତାଙ୍କର ନିତ୍ୟ ଜଳ କ୍ରୀଡ଼ା କରିଥାନ୍ତି। ସେଥିପାଇଁ ଯମୁନା ନଦୀ ସୌଭାଗ୍ୟବତୀ ହୋଇଛି। ଭଗବାନ କୃଷ୍ଣଙ୍କର ଅଙ୍ଗ ସଙ୍ଗ ଲାଭ କରି ଯମୁନା ନଦୀ ଅତ୍ୟନ୍ତ ପବିତ୍ର, ଶୁଦ୍ଧ ଏବଂ ସୌଭାଗ୍ୟଶାଳୀ ହୋଇଛି। ସେଥିପାଇଁ ଗଙ୍ଗା ନଦୀଙ୍କର ଦୁଃଖ ରହିଯାଇଥିଲା ଯେ ଗଙ୍ଗା ନଦୀ ଚିନ୍ତା କରୁଥିଲେ ଯେ ଯମୁନା କେତେ ସୌଭାଗ୍ୟଶାଳିନୀ, ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରିବାର ସୌଭାଗ୍ୟ ଯମୁନା ପ୍ରାପ୍ତ ହୋଇଛନ୍ତି। ତେଣୁ ଗଙ୍ଗା ନଦୀଙ୍କର ଯେଉଁ ଦୁଃଖ ରହିଥିଲା ଯେ ସେ ଭଗବାନଙ୍କର ଅଙ୍ଗସଙ୍ଗ ପ୍ରାପ୍ତ ହୋଇପାରିଲେ ନାହିଁ, ତେଣୁ ଗଙ୍ଗା ନଦୀଙ୍କର କାମନାକୁ ପୂର୍ଣ୍ଣ କରିବା ପାଇଁ ଭଗବାନ ଶ୍ରୀକୃଷ୍ଣ ଶ୍ରୀ ଚୈତନ୍ୟ ମହାପ୍ରଭୁ ରୂପରେ ନବଦ୍ୱୀପ ଧାମରେ ଗଙ୍ଗା ତଟରେ ଅବତରଣ କଲେ ଏବଂ ଗଙ୍ଗା ଜଳରେ ତାଙ୍କର ଜଳ କ୍ରୀଡ଼ା ସମ୍ପାଦନ କଲେ। ତେଣୁ ଗଙ୍ଗା ନଦୀ ପବିତ୍ର, ଭଗବାନଙ୍କର ଅଙ୍ଗସଙ୍ଗ ଲାଭ କରିବା ପାଇଁ ସକ୍ଷମ ହେଲେ। ତେବେ ଯାହା ହେଉ, ଏହି ଯମୁନା ନଦୀ ଅତ୍ୟନ୍ତ ପୂର୍ଣ୍ଣତୟା, ଅତ୍ୟନ୍ତ ପବିତ୍ର। ତେଣୁ ଯମୁନା ନଦୀରେ ସ୍ନାନ ସମସ୍ତ ପାପକୁ ହରଣ କରିବା ପାଇଁ ସମର୍ଥ, ଏବଂ ଯମୁନା ନଦୀ ତଟରେ ଯେକୌଣସି ଭକ୍ତିମୂଳକ କାର୍ଯ୍ୟ ତାହା ବ୍ୟକ୍ତିକୁ ଶହେ ଗୁଣା ଅଧିକ ଫଳ ପ୍ରଦାନ କରିଥାଏ ଅନ୍ୟ ସ୍ଥାନ ଅପେକ୍ଷା। ତେଣୁ ନାରଦ ମୁନି ବର୍ତ୍ତମାନ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ହେ ବତ୍ସ, ତୁମେ ବର୍ତ୍ତମାନ ଭଗବାନ ବିଷ୍ଣୁଙ୍କୁ ବା କୃଷ୍ଣଙ୍କୁ ସନ୍ତୁଷ୍ଟ କରିବାକୁ ହେଲେ ତୁମେ ତାଙ୍କର ଧାମ ସେହି ବୃନ୍ଦାବନ ଧାମକୁ ଯାଅ, ଯେଉଁ ଧାମରେ ଯମୁନା ନଦୀ ପ୍ରବାହିତ ହେଉଛି। ତେଣୁ ତୁମେ ସେ ଯମୁନା ନଦୀ କୂଳକୁ ଯାଅ, ତା ତ ଗଚ୍ଛ ଭଦ୍ରଂ ତେ ଯମୁନା ୟା ତଟଂ ସୂଚି, ହେ ତା ତ ହେ ବତ୍ସ ଧ୍ରୁବ, ତୁମର ମଙ୍ଗଳ ହେଉ। ତୁମେ ସେ ଯମୁନା ନଦୀର ତଟ ଦେଶକୁ ଯାଅ ଏବଂ ପୁଣ୍ୟଂ ମଧୁବନଂ ଯତ୍ର ସାନ୍ନିଧ୍ୟଂ ନିତ୍ୟଦାହରେ, ସେହି ଯମୁନା ନଦୀ ତଟରେ ଯେଉଁ ମଧୁବନ ରହିଛି, ବ୍ରଜଭୂମିରେ ଦ୍ୱାଦଶ ବନ ରହିଛି, ତା ମଧ୍ୟରୁ ମଧୁବନ ହେଉଛି ଗୋଟିଏ ବନ। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ସେହି ମଧୁବନକୁ ଯାତ୍ରା କରିବା ପାଇଁ ଆଦେଶ ପ୍ରଦାନ କରୁଛନ୍ତି। ତେବେ ବ୍ରଜଭୂମିରେ ଯମୁନା ନଦୀର ଉଭୟ ପାର୍ଶ୍ୱରେ ଯଦିଓ ଅନେକ ବନ ରହିଛି, ତେବେ ତନ୍ମଧ୍ୟରୁ ଦ୍ୱାଦଶ ବନ ଶ୍ରେଷ୍ଠ ବା ମୁଖ୍ୟ। ତେଣୁ ଯମୁନା ନଦୀର ପୂର୍ବ ଦିଶାରେ, ପୂର୍ବ ଦିଗରେ ପାଞ୍ଚଟି ବନ ରହିଛି ଏବଂ ଯମୁନା ନଦୀର ପଶ୍ଚିମ ଦିଗରେ ସାତଟି ବନ ରହିଛି। ତେଣୁ ଏହିପରି ଭାବରେ ଯମୁନାର ଉଭୟ ପାର୍ଶ୍ୱରେ ଦ୍ୱାଦଶ ବନାତ୍ମକ ବ୍ରଜଭୂମି ବିରାଜମାନ, ଦ୍ୱାଦଶ ବନ ରହିଛି ମୁଖ୍ୟ ବନ। ତେଣୁ ଯମୁନା ନଦୀର ପୂର୍ବ ତଟରେ ରହିଛି ଭଦ୍ରବନ, ଭାଣ୍ଡିରବନ, ବିଲ୍ଲବନ, ଲୌହବନ ଏବଂ ମହାବନ। ଏ ପାଞ୍ଚଟି ବନ ଯମୁନା ନଦୀର ପୂର୍ବ ତଟରେ ରହିଛି ଏବଂ ସାତଟି ବନ ରହିଛି ଯମୁନା ନଦୀର ପଶ୍ଚିମ ତଟରେ। ସେଗୁଡ଼ିକ ହେଲା ମଧୁବନ, ତାଳବନ, କୁମୁଦବନ, ବହୁଳାବନ, କାମ୍ୟବନ ଏବଂ ବୃନ୍ଦାବନ, ଖଦିରବନ, ଖଦିରବନ ଗୋଟିଏ ରହିଛି। ଏହିପରି ଭାବରେ ସାତଟି ବନ ଯମୁନା ନଦୀର ପଶ୍ଚିମ ତଟରେ ରହିଛି। ତେଣୁ ଧ୍ରୁବ ମହାରାଜଙ୍କୁ ବର୍ତ୍ତମାନ ନାରଦ ମୁନି ସେହି ମଧୁବନକୁ, ବ୍ରଜଭୂମିର ସେହି ମଧୁବନକୁ ଯାତ୍ରା କରିବା ପାଇଁ ଉପଦେଶ ପ୍ରଦାନ କରୁଛନ୍ତି। କାହିଁକି ନାରଦ ମୁନି କହୁଛନ୍ତି, ପୁଣ୍ୟଂ ମଧୁବନଂ ଯତ୍ର ସାନ୍ନିଧ୍ୟଂ ନିତ୍ୟଦାହରେ, ହେ ବତ୍ସ, ସେହି ମଧୁବନକୁ ତୁମେ ଯାତ୍ରା କର ଯେଉଁଠାରେ ନିତ୍ୟଦା ଅର୍ଥାତ୍ ନିତ୍ୟ ଭଗବାନ ହରି କର ସାନ୍ନିଧ୍ୟକୁ ତୁମେ ପ୍ରାପ୍ତ ହେବ। ଅର୍ଥାତ୍ ଭଗବାନ ଶ୍ରୀକୃଷ୍ଣ ଯେଉଁଠାରେ ନିତ୍ୟ ନିବାସ କରୁଛନ୍ତି, ପ୍ରକୃତ ପକ୍ଷେ ବ୍ରଜଭୂମି ଭଗବାନଙ୍କର ନିତ୍ୟ କ୍ରୀଡ଼ାସ୍ଥଳୀ। ତେଣୁ ଭଗବାନ ଶ୍ରୀକୃଷ୍ଣ ନିଜେ ସ୍ୱୀକାର କରୁଛନ୍ତି ଯେ ବୃନ୍ଦାବନଂ ପରିତ୍ୟଜ୍ୟ ପାଦଂ ଏକଂ ନ ଗଚ୍ଛତି, ଯେ ମୁଁ ବୃନ୍ଦାବନ ତ୍ୟାଗ କରି ଗୋଟିଏ ପାଦ ବାହାରକୁ ମଧ୍ୟ ଯାଏ ନାହିଁ, ମୁଁ ବୃନ୍ଦାବନରେ ନିତ୍ୟ ନିବାସ କରିଥାଏ। ତେଣୁ ବ୍ରଜଭୂମିରେ ଯେଉଁମାନେ ଭକ୍ତି ସାଧନ କରିଥାନ୍ତି ସେମାନେ ଭଗବାନଙ୍କର ସାନ୍ନିଧ୍ୟ ଅତି ସହଜରେ ପ୍ରାପ୍ତ ହୋଇଥାନ୍ତି, ଯେହେତୁ ଭଗବାନ ସେଠାରେ ନିତ୍ୟ ନିବାସ କରୁଛନ୍ତି। ଏବଂ ବ୍ରଜଭୂମିରେ ଯେଉଁ ପୁଣ୍ୟ କାର୍ଯ୍ୟ କରାଯାଏ ତାହା ଶହେ ଗୁଣ ଅଧିକ ଫଳ ପ୍ରଦାନ କରିଥାଏ, ଏବଂ ବ୍ରଜଭୂମିରେ ଯେଉଁ ପାପ କାର୍ଯ୍ୟ କରାଯାଏ ତାହା ମଧ୍ୟ ଶହେ ଗୁଣ ଅଧିକ ପ୍ରତିକ୍ରିୟା ପ୍ରଦାନ କରିଥାଏ। ତେଣୁ ଭଗବାନଙ୍କର ଧାମରେ ବ୍ୟକ୍ତିକୁ ସାବଧାନ ହେବା ଉଚିତ କୌଣସି ପ୍ରକାର ପାପ କାର୍ଯ୍ୟ ନ କରିବା ପାଇଁ, ଏବଂ ଭଗବାନଙ୍କର ଭକ୍ତିରେ ନିଜକୁ ନିୟୋଜିତ କରିବା ପାଇଁ ବ୍ୟକ୍ତି ସକ୍ରିୟ ହେବା ଆବଶ୍ୟକ। ତେଣୁ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି, ବତ୍ସ ତୁମେ ବର୍ତ୍ତମାନ ସେହି ମଧୁବନକୁ ଯାତ୍ରା କର ଯେଉଁଠାରେ ଭଗବାନ ନିତ୍ୟ ନିବାସ କରୁଛନ୍ତି, ଯେଉଁଠାରେ ତୁମେ ତାଙ୍କର ସାନ୍ନିଧ୍ୟକୁ ଅତି ସହଜରେ ପ୍ରାପ୍ତ ହେବ। ତେଣୁ ଯମୁନା ନଦୀ କୂଳରେ ସ୍ଥିତ ଏହି ଯେଉଁ ମଧୁବନ, ତୁମେ ସେହି ମଧୁବନରେ ଯାଇ ତୁମେ ତପସ୍ୟା ଆଚରଣ କର। ତେବେ ନାରଦ ମୁନି ପୁଣି ଉପଦେଶ ପ୍ରଦାନ କରି କହୁଛନ୍ତି ଯେ ତୁମେ ଯମୁନା ଜଳରେ ତ୍ରିକାଳ ସ୍ନାନ କରିବ। ତ୍ରିକାଳ ସନ୍ଧ୍ୟାରେ ସ୍ନାନ, ସକାଳ, ଦ୍ୱିପ୍ରହର ଏବଂ ସନ୍ଧ୍ୟା ସମୟରେ ତ୍ରିକାଳ ସନ୍ଧ୍ୟାରେ ସ୍ନାନ କରି ନିଜକୁ ପବିତ୍ର କରିବ, ଏବଂ ତା ସହିତ ନିଜକୁ ପବିତ୍ର କରି କୁଶ ଆସନରେ ଉପବେଶନ କରିବ, ଏବଂ କୁଶ ଆସନରେ ଉପବେଶନ କରି ତିନି ପ୍ରକାର ପ୍ରାଣାୟାମ ଆଚରଣ କରିବ, କୁମ୍ଭକ, ପୂରକ, ରେଚକ, ଏ ତିନି ପ୍ରକାର ପ୍ରାଣାୟାମ ରହିଛି। ଏସବୁ କରିବାର ଉଦ୍ଦେଶ୍ୟ ହେଲା ଯେ ଯେଉଁ ମନ ଚଞ୍ଚଳ ଯେତେବେଳେ ପ୍ରାଣାୟାମ କରାଯାଏ, ଏହି ପୂରକ, ରେଚକ, କୁମ୍ଭକ ପ୍ରାଣାୟାମ କରାଯାଏ, ସେତେବେଳେ ମନ ଆପେ ଆପେ ନିୟନ୍ତ୍ରିତ ହୋଇଯାଏ, ଚଞ୍ଚଳ ମନ ସ୍ଥିର ହୋଇଯାଏ ଏବଂ ଇନ୍ଦ୍ରିୟମାନେ ନିୟନ୍ତ୍ରିତ ହୋଇଯାଆନ୍ତି। ତେଣୁ ଯେତେବେଳେ ମନ ସ୍ଥିର ହେବ ସେତେବେଳେ ଯାଇ ଜଣେ ବ୍ୟକ୍ତି ଭଗବାନଙ୍କର ଧ୍ୟାନ କରିପାରିବ। ସେଥିପାଇଁ ଧ୍ୟାନ ପୂର୍ବରୁ ଏପରି ପ୍ରାଣାୟାମର ଉପଦେଶ ପ୍ରଦାନ କରୁଛନ୍ତି ନାରଦ ମୁନି। ତେଣୁ ନାରଦ ମୁନି କହୁଛନ୍ତି ଏହିପରି ଭାବରେ ତୁମେ ତୁମର ଚିତ୍ତକୁ ଏବଂ ଇନ୍ଦ୍ରିୟମାନଙ୍କୁ ସଂଯମିତ କରି ଚିତ୍ତକୁ ସ୍ଥିର କରି ତୁମେ ଭଗବାନ ବିଷ୍ଣୁଙ୍କର ଧ୍ୟାନ କର, କୃଷ୍ଣଙ୍କର ଧ୍ୟାନ କର। ଏବଂ କିପରି ଭାବରେ ବ୍ୟକ୍ତି ଧ୍ୟାନ କରିବ ସେ ଉପଦେଶ ମଧ୍ୟ ନାରଦ ମୁନି ପ୍ରଦାନ କରୁଛନ୍ତି। ଅନେକ ସମୟରେ ଦେଖାଯାଏ ଯେ କେହି କେହି ବ୍ୟକ୍ତି ଯେଉଁମାନେ ଧ୍ୟାନ ଯୋଗର ଅଭ୍ୟାସ କରିଥାନ୍ତି ସେମାନେ ନିରାକାର ସ୍ୱରୂପର ଧ୍ୟାନ କରିଥାନ୍ତି, ବା କେହି କେହି ଜ୍ୟୋତି ସ୍ୱରୂପର ଧ୍ୟାନ କରିଥାନ୍ତି। କିନ୍ତୁ ଏପରି ଧ୍ୟାନ ଦ୍ୱାରା ସେମାନେ ବାସ୍ତବିକ ଫଳକୁ ପ୍ରାପ୍ତ ହୁଅନ୍ତି ନାହିଁ। ଯେଉଁମାନେ ଭାବନ୍ତି ଯେ ଭଗବାନ ନିରାକାର, ତାଙ୍କର କୌଣସି ଆକାର ବା ରୂପ ନାହିଁ, ସେମାନେ ପ୍ରକୃତ ପକ୍ଷେ ଭ୍ରମିତ ହୋଇଛନ୍ତି। ସେମାନେ ସେମାନଙ୍କର ଜ୍ଞାନ ତାହା ହେଉଛି ଅପୂର୍ଣ୍ଣ ଜ୍ଞାନ। ଯେହେତୁ ଭଗବାନଙ୍କ ସମ୍ବନ୍ଧରେ ସେମାନଙ୍କର ପୂର୍ଣ୍ଣ ଜ୍ଞାନ ନାହିଁ, ତେଣୁ ସେମାନେ ଚିନ୍ତା କରିଥାନ୍ତି ଭଗବାନ ନିରାକାର, ତାଙ୍କର କୌଣସି ରୂପ ନାହିଁ। କିନ୍ତୁ ଶାସ୍ତ୍ରରେ ଭୁରି ଭୁରି ପ୍ରମାଣ ରହିଛି ଯେ ଭଗବାନଙ୍କର ରୂପ ରହିଛି, ଏବଂ କେବଳ ସେତିକି ନୁହେଁ, ନାରଦ ମୁନି ଯେ କି ତ୍ରିଲୋକ ଭ୍ରମଣ କରୁଛନ୍ତି ଏବଂ ଆଧ୍ୟାତ୍ମିକ ଜଗତରେ ମଧ୍ୟ ଭ୍ରମଣ କରୁଛନ୍ତି, ବୈକୁଣ୍ଠ ଜଗତକୁ ମଧ୍ୟ ଗମନାଗମନ କରୁଛନ୍ତି, ନାରଦ ମୁନି ଧ୍ରୁବ ମହାରାଜଙ୍କୁ ଯେଉଁ ଉପଦେଶ ପ୍ରଦାନ କରିବାକୁ ଯାଉଛନ୍ତି ଯେଉଁ ଧ୍ୟାନର, ସେଥିରୁ ମଧ୍ୟ ପ୍ରମାଣିତ ହେବ ଯେ ଭଗବାନଙ୍କର ରୂପ ରହିଛି। କାରଣ ନାରଦ ମୁନି ଧ୍ରୁବ ମହାରାଜଙ୍କୁ ନିରାକାର ସ୍ୱରୂପ ବା ଜ୍ୟୋତି ସ୍ୱରୂପର ଧ୍ୟାନ କରିବା ପାଇଁ ଉପଦେଶ ପ୍ରଦାନ କରୁନାହାନ୍ତି। ତେଣୁ ଯେଉଁମାନେ ନିରାକାର ବା ଜ୍ୟୋତି ସ୍ୱରୂପର ଧ୍ୟାନ କରୁଛନ୍ତି ସେମାନେ ପ୍ରକୃତ ପକ୍ଷେ ଭ୍ରମିତ, ସେମାନେ ଭଗବାନଙ୍କର ରୂପ ସମ୍ବନ୍ଧରେ ତାଙ୍କର କୌଣସି ଜ୍ଞାନ ନାହିଁ। ବ୍ରହ୍ମ ସଂହିତାରେ ନିଜେ ବ୍ରହ୍ମା ଯିଏକି ସୃଷ୍ଟିର ପ୍ରଥମ ଜୀବ ଯିଏ ଭଗବାନଙ୍କୁ ଦର୍ଶନ କରିଛନ୍ତି, ସେ ବ୍ରହ୍ମା ନିଜେ ବ୍ରହ୍ମ ସଂହିତାରେ କହୁଛନ୍ତି, ଈଶ୍ୱର ପରମା କୃଷ୍ଣ ସଚ୍ଚିଦାନନ୍ଦ ବିଗ୍ରହ ଅନାଦିର ଆଦିର ଗୋବିନ୍ଦ ସର୍ବକାରଣ କାରଣ। ତେଣୁ ବ୍ରହ୍ମା କହୁଛନ୍ତି ଯେ ଈଶ୍ୱର ପରମା କୃଷ୍ଣ, ଈଶ୍ୱର ଅର୍ଥାତ୍ ନିୟନ୍ତ୍ରଣକାରୀ, ପରମ ଈଶ୍ୱର ପରମ ନିୟନ୍ତ୍ରଣକାରୀ। ଆମର ଏ ସୃଷ୍ଟିରେ 33 କୋଟି ଦେବତା ରହିଛନ୍ତି, ଏ ଦେବତାମାନଙ୍କୁ ମଧ୍ୟ ଗୋଟିଏ ଗୋଟିଏ ଈଶ୍ୱର କୁହାଯାଏ, କାରଣ ସେମାନେ ସୃଷ୍ଟିର ଗୋଟିଏ ଗୋଟିଏ ବିଭାଗର ନିୟନ୍ତ୍ରଣ କରୁଛନ୍ତି, ତେଣୁ ସେମାନେ ମଧ୍ୟ ଈଶ୍ୱର। କିନ୍ତୁ ଦେବତାମାନଙ୍କ ମଧ୍ୟରେ ପରମ ଈଶ୍ୱର ପରମ ନିୟନ୍ତ୍ରଣକାରୀ ହେଉଛନ୍ତି ସ୍ୱୟଂ ଭଗବାନ ଶ୍ରୀକୃଷ୍ଣ, ବ୍ରହ୍ମା ଏକଥା କହୁଛନ୍ତି। ତେବେ ସେହି ଭଗବାନ ଶ୍ରୀକୃଷ୍ଣ ଯିଏକି ପରମ ଈଶ୍ୱର, ଈଶ୍ୱର ପରମ କୃଷ୍ଣ, ତାଙ୍କର ରୂପ ରହିଛି। ତେଣୁ ବ୍ରହ୍ମା କହୁଛନ୍ତି କିପରି ରୂପ ରହିଛି ଭଗବାନଙ୍କର, ନା ସଚ୍ଚିଦାନନ୍ଦ ବିଗ୍ରହ, ବିଗ୍ରହ ଅର୍ଥାତ୍ ରୂପ। ଭଗବାନଙ୍କର ଯେଉଁ ରୂପ ରହିଛି ତାହା ହେଉଛି ସତ୍, ଚିତ୍ ଏବଂ ଆନନ୍ଦମୟ ରୂପ, ଆମ ପରି ରୂପ ନୁହେଁ। ଯଦିଓ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଅବତରିତ ହୋଇଥିଲେ ଏବଂ ତାଙ୍କର ମନୁଷ୍ୟ ରୂପ ହିଁ ହେଉଛି ଆଦି ରୂପ, ଗୋଲକ ବୃନ୍ଦାବନରେ ମଧ୍ୟ ସେହି ରୂପରେ ଭଗବାନ କୃଷ୍ଣ ଲୀଳାବିଳାସ କରୁଛନ୍ତି, କିନ୍ତୁ ତାଙ୍କର ଶରୀର ମନୁଷ୍ୟ ପରି ଭୌତିକ ଶରୀର ନଥିଲା। ତେଣୁ ବ୍ରହ୍ମା କହୁଛନ୍ତି ଭଗବାନଙ୍କର ରୂପ ହେଉଛି ସଚ୍ଚିଦାନନ୍ଦମୟ, ସତ୍, ଚିତ୍ ଏବଂ ଆନନ୍ଦମୟ ରୂପ। ଆମର ରୂପ ବା ଶରୀର ଇଏ ହେଉଛି ଅସତ୍, ଅସତ୍ ମାନେ ଅସ୍ଥାୟୀ, ଅନିତ୍ୟ। ଏ ଶରୀରର ମୃତ୍ୟୁ ରହିଛି, ଜନ୍ମ ରହିଛି, ବୃଦ୍ଧାବସ୍ଥା ରହିଛି, ରୋଗ ରହିଛି, କିନ୍ତୁ ଭଗବାନଙ୍କ ଶରୀରରେ ଜନ୍ମ, ମୃତ୍ୟୁ, ଜରାବ୍ୟାଧି ନାହିଁ। ଭଗବାନଙ୍କ ଶରୀର କେବେ ମୃତ୍ୟୁକୁ ପ୍ରାପ୍ତ ହୁଏ ନାହିଁ, ବା ଜନ୍ମକୁ ପ୍ରାପ୍ତ ହୁଏ ନାହିଁ, ବା ବୃଦ୍ଧାବସ୍ଥାକୁ ପ୍ରାପ୍ତ ହୁଏନି, ବା ରୋଗଗ୍ରସ୍ତ ହୁଏ। ତେଣୁ ତାଙ୍କର ଶରୀର ହେଉଛି ସତ୍, ନିତ୍ୟ, ସତ୍ ଅର୍ଥାତ୍ ନିତ୍ୟ। ତେଣୁ ଭଗବାନଙ୍କ ଶରୀର ହେଉଛି ନିତ୍ୟ ଶରୀର, ଆମର ଶରୀର ହେଉଛି ଅନିତ୍ୟ ଶରୀର, ଏ ନଷ୍ଟ ହୋଇଯିବ, ଆଜି ଅଛି କାଲି ମୃତ୍ୟୁକୁ ପ୍ରାପ୍ତ ହେବ। ଭଗବାନଙ୍କ ଶରୀର ହେଉଛି ଚିନ୍ମୟ, ଚିତ୍ମୟ, ଚିନ୍ମୟ ଅର୍ଥାତ୍ ଜ୍ଞାନମୟ, ଆମର ଶରୀର ହେଉଛି ଅଜ୍ଞାନମୟ ଶରୀର। ଭଗବାନଙ୍କ ଶରୀର ହେଉଛି ଆନନ୍ଦମୟ ଏବଂ ଆମର ଶରୀର ହେଉଛି ନିରାନନ୍ଦମୟ, ସମ୍ପୂର୍ଣ୍ଣ ବିପରୀତ। ନିରାନନ୍ଦମୟ ଅର୍ଥାତ୍ ଦୁଃଖମୟ, ଏ ଶରୀର ହିଁ ଆମର ଦୁଃଖର ମୂଳ କାରଣ। ଯେହେତୁ ଆମର ଭୌତିକ ଶରୀର ରହିଛି ସେଥିପାଇଁ ଆମେ ବୃଦ୍ଧ ହେଉଛେ, ସେଥିପାଇଁ ଆମେ ରୋଗଗ୍ରସ୍ତ ହେଉଛେ, ସେଥିପାଇଁ ଆମେ ମୃତ୍ୟୁକୁ ପ୍ରାପ୍ତ ହେଉଛେ। ତେଣୁ ଏ ଶରୀର ହେତୁ ଦୁଃଖ ରହିଛି, ଏ ଭୌତିକ ଶରୀର ନଥିଲେ ଭୌତିକ ଦୁଃଖ ମଧ୍ୟ ନଥାନ୍ତା। ତେଣୁ ଭଗବାନ କୃଷ୍ଣଙ୍କର ଯେହେତୁ ଦିବ୍ୟ ଶରୀର, ତେଣୁ ତାଙ୍କର ଭୌତିକ ଦୁଃଖ ନାହିଁ। ଏକ ଇଏ ହେଉଛି ବ୍ରହ୍ମାଙ୍କର ଉତ୍ତି। ତେଣୁ ବ୍ରହ୍ମା କହୁଛନ୍ତି ସଚ୍ଚିଦାନନ୍ଦ ବିଗ୍ରହ, ଭଗବାନ କୃଷ୍ଣ ହେଉଛନ୍ତି ସଚ୍ଚିଦାନନ୍ଦମୟ ରୂପ ତାଙ୍କର ରହିଛି, କାରଣ ବ୍ରହ୍ମା ନିଜେ ଦର୍ଶନ କରିଛନ୍ତି ଭଗବାନ। ଏବଂ ଠିକ୍ ସେହି କଥା ନାରଦ ମୁନି ମଧ୍ୟ ବର୍ତ୍ତମାନ ଧ୍ରୁବ ମହାରାଜଙ୍କୁ ଉପଦେଶ ପ୍ରଦାନ କରି କହୁଛନ୍ତି। ତେଣୁ ଯେଉଁମାନେ ଭଗବାନଙ୍କୁ ନିରାକାର ବୋଲି କହୁଛନ୍ତି ବା ନିରାକାର ସ୍ୱରୂପର ଧ୍ୟାନ କରୁଛନ୍ତି, ବିନ୍ଦୁର ଧ୍ୟାନ କରୁଛନ୍ତି ବା ଜ୍ୟୋତି ସ୍ୱରୂପର ଧ୍ୟାନ କରୁଛନ୍ତି, ସେମାନେ ଅଯଥା ସମୟ ନଷ୍ଟ କରୁଛନ୍ତି। ସମୟ ବହି କେବଳ ସେମାନେ କେବଳ ବୃଥା ପରିଶ୍ରମ କରୁଛନ୍ତି, ଧ୍ୟାନର ପରିଶ୍ରମ କରୁଛନ୍ତି, କିଛି ଫଳକୁ ପ୍ରାପ୍ତ ହେବେ ନା। ତେଣୁ ଏପରି ଧ୍ୟାନ ବୃଥା, ସମୟର ଅପଚୟ ମାତ୍ର। ତେଣୁ କିପରି ଧ୍ୟାନ କରିବାକୁ ହେବ ଭଗବାନଙ୍କର ଧ୍ୟାନ, ସେ କଥା ନାରଦ ମୁନି ଉପଦେଶ ପ୍ରଦାନ କରି ଧ୍ରୁବ ମହାରାଜଙ୍କୁ କହୁଛନ୍ତି। ତେଣୁ ଏକଥା ଆମେ ଆଗାମୀକାଲି ଶ୍ରବଣ କରିବା ଯେ ନାରଦ ମୁନି କି ପ୍ରକାର ଉପଦେଶ, କିପରି ଭଗବାନଙ୍କର ଭକ୍ତି କରିବାକୁ ହେବ, କିପରି ଭଗବାନଙ୍କର ଧ୍ୟାନ କରିବାକୁ ହେବ, ନାରଦ ମୁନି ସେ ଉପଦେଶ ଧ୍ରୁବ ମହାରାଜଙ୍କୁ ପ୍ରଦାନ କରୁଛନ୍ତି ଏବଂ ଧ୍ରୁବ ମହାରାଜ ସେ ଉପଦେଶକୁ ପ୍ରାପ୍ତ ହୋଇ କିପରି ତପସ୍ୟାରେ ବ୍ରତୀ ହେଉଛନ୍ତି, ଆଗାମୀକାଲି ସେ କଥା ଆମେ ଚର୍ଚ୍ଚା କରିବା। ହରେ କୃଷ୍ଣ। ତେବେ ଆଜିର କାର୍ଯ୍ୟକ୍ରମ ଶେଷ ହେବା ପୂର୍ବରୁ ଆମେ 5 ମିନିଟ୍ ଭଗବାନଙ୍କର ନାମ କୀର୍ତ୍ତନ କରିବା, ତାପରେ ଆଜିର କାର୍ଯ୍ୟକ୍ରମ ଶେଷ ହେବ।